ॐ नमो भगवते वासुदेवाय। श्रीमद्भागवतम दशम स्कंद द्वाविंशतम अध्याय बाईसतम अध्याय मन श्रवण करथले शरत ऋतुर वर्णना दिला परे सुखदेव गोस्वामी शरत ऋतुरे वेणु गीतरे किभली गुप्त मैने राधाराणी सहित वर्णना करछन तांकर अंतर भाव को कृष्ण सहित मिलन करिया पाई जो कामना तांकर कृष्ण सहित मिशिबा पाई सेवा करिया पाई दर्शन करिया पाई तांकर जो विरह व्याकुल को परिप्रकाश करी जुगमायांक द्वारा से माने जो 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 गोपी माने पूर्वर वर्णित दैछन से माने सब अन्य गोप मानक द्वारा বা অন্য গোপ মানুষ পতি রূপে বরণ করে এই পরকীয়া রস রয়েছে গোটে সুকিয়া গোটে পরকীয়া শিওকান্ত যেমন রাধাকৃষ্ণ অনাদিকাল অনেক সখী মানে অনাদিকাল এই যে পরকীয়া ভাব সে অন্য কাহ বিবাহে কাহক মানে কোণ জীব কু নুহে যে বিবাহ প্রথা গোটে জীব রয়েছে গোটে জীব গোটে বিবাহ হচ্ছে জীব তো গোটে আত্মা না সে তো আত্মা ବୈବାହିକ ପ୍ରଥାଟା କାହିଁ ରଖାଗଲା ତାର ବାଧ କିଏ ହେଉଛି ଶରୀର ଶରୀରଟାକୁ ଶୃଙ୍ଖଳା କରିବା ପାଇଁ ତା ଅନ୍ତର ଭିତରେ କାମ ରହିଛି ସେ କାମନାର ଚରିତାର୍ଥ କରିବା ପାଇଁ ଲୋଭ ରହିଛି କ୍ରୋଧ ରହିଛି ଆଉ ତାକୁ ଶୃଙ୍ଖଳିତ କରିବା ପାଇଁ ଏ ବୈବାହିକ ବା ବର୍ଣ୍ଣାଶ୍ରମ ଧର୍ମଟା ଯେଉଁ ରହିଛି ବ୍ରହ୍ମଚାରୀ ଜଣେ ହବ ଗୃହସ୍ଥ ହବ ବାନପ୍ରସ୍ଥ ହବ ସନ୍ନ୍ୟାସ ହବ ଜୀବ ହେଉଛି କ'ଣ ଆତ୍ମା ଆତ୍ମା କ'ଣ ଚାହେଁ ସେ କେବଳ ଚାହେଁ ଭଗବାନଙ୍କୁ ମୁଁ ଭଲ ପାଇବି ସେଟା ଯେହେତୁ ଅନାଦିକାଳରୁ ତାର ହେଇପାରୁନି ଆତ୍ମାର ସେ ବୃତ୍ତିଟା ଆବରଣ ଅବସ୍ଥାରେ ରହିଛି ତେଣୁ ତାକୁ ସେ ଚେଷ୍ଟା କଲେ ବି ଲାଗିପାରୁନି ଭଲ ପାଇବା ଭଗବାନ ପାଖରେ ଲାଗିପାରୁନି ଦେହ ଦୈହିକ ବସ୍ତୁ ତାକୁ ବାସ୍ତବ ବୋଲି ଜ୍ଞାନ ହେଉଛି ଏବଂ ଭଗବାନଙ୍କର ଯେଉଁ ସମ୍ବନ୍ଧଟା ତାକୁ ଗୋଟେ କାଳ୍ପନିକ ବୋଲି ଲାଗୁଛି କେତେବେଳେ ଅବାସ୍ତବ କେତେବେଳେ କାଳ୍ପନିକ ବା କେତେବେଳେ ତାକୁ ଅସମ୍ଭବ ବୋଲି ପ୍ରତୀୟମାନ ହେଉଛି ମୁଁ କେବେ ଭଗବାନଙ୍କୁ ଏମିତି ପାଇପାରିବି ନାହିଁ ବା ଭଗବାନଙ୍କ ସହିତ ମୋର କିଛି ସମ୍ପର୍କ ନାହିଁ ଏମିତି ଅବାସ୍ତବ ବୋଲି ଅସମ୍ଭବ ବୋଲି କାଳ୍ପନିକ ବୋଲି ଏସବୁ ପ୍ରତୀୟମାନ ହେଉଛି ତା ଭିତରେ କାମ ରହିଛି ନା ଭଗବାନ କାମର ସଂଜ୍ଞାକୁ ଭଗବତ ଗୀତାରେ ଦେଲେ ନା କାମ ଏସ କ୍ରୋଧ ଏସ ରଜତ ଗୁଣ ସମତ ଭାବ ମହାସନା ମହାପାତ୍ମ କୃଷ୍ଣ ନିଜେ କହୁଛନ୍ତି ମହାଅସନା ବହୁ ଭୋଜନକାରୀ ତାକୁ ଚରିତାର୍ଥ କରିହବନି ଏ ଗୋଟେ ଭ୍ରମ ନା ଆଉ ଯେମିତି ଗୋଟେ ଲୋକକୁ ମଞ୍ଜ ଖାଇବା ଲୋକକୁ ଗୋଟେ ସିଗାରେଟ୍ ଦିଆଯାଉଛି ବା ମଦ ଖାଇବା ଲୋକକୁ ତାକୁ ଗୋଟେ ଖଇନି ଖାଇବା ହେଉଛି ସେଟା କ'ଣ କରାଯାଉଛି ତା ଅଭ୍ୟାସଟାକୁ କମେଇବା ପାଇଁ ସେ ନିଶାଶକ୍ତ ହେଇଯାଇଛି ତାକୁ ଗୋଟେ ସେ ନିଶାଟା ଖାଇଲେ ତାର ଖରାପ ହେଇଯିବ ତାର ଦେହ ନଷ୍ଟ ହେଇଯିବ ତାକୁ ଗୋଟେ ଅଲଗା ଛୋଟ ନିଶାଟେ ଦିଆହେଉଛି ଯିଏ ଦେଉଛି ସେ ତାର ଉପକାର ପାଇଁ ଦେଉଛି ସେ ନିଶା ସେବନ ପାଇଁ ଦେଉନି ଭଗବାନ ଜଣେ ପ୍ରଶ୍ନ କରି ଭଗବାନ କାହିଁକି ବୈବାହିକ ପ୍ରଥା ଗୁଡ଼ା ସବୁ ତିଆରି କଲେ ସଂସାର ଭିତରେ ଯେଉଁ ଲୋକମାନେ ସବୁ ବିବାହ ହେଉଛନ୍ତି କଷ୍ଟ ପାଉଛନ୍ତି ବହୁତ ଦୁଃଖ ପାଉଛନ୍ତି ସେମାନେ କ'ଣ ଚିନ୍ତା କରୁଛନ୍ତି କ'ଣ ଭଗବାନ ମୋତେ କାହିଁକି ତାର ପଶେଇଲେ ପ୍ରଭୁ ଏଇଥିପାଇଁ ତୁମେ ତୁମ ଭିତରେ ଯେଉଁ କାମଟା ରହିଛି ସେଟା ମହାଆସନା ବହୁ ଭୋଜନକାରୀ ତେଣୁ ତାଙ୍କୁ ତୁମକୁ ଦିଆଗଲା ଠିକ୍ ଅଛି ତୁମେ ବିବାହ ହବ 25 ବର୍ଷ ଭିତରେ ପୁଣି ବୈଦିକ ନିୟମ ହିସାବରେ ରହିବ ଶୃଙ୍ଖଳା ରହିବ ପୁଣି 25 ବର୍ଷ ପରେ 50 ବର୍ଷ ହେଲେ ଛାଡ଼ିବ ଏଇଟା ଗୋଟେ କନସେସନ୍ ପ୍ରଭୁଜୀ ମହାରାଜ କୁହନ୍ତି ବିବାହଟା ଗୋଟେ ଗୋଟେ ଏସେନ୍ସିଆଲ କିଛି ଏସେନ୍ସିଆଲ ନୁହେଁ ପ୍ରତି ବ୍ୟକ୍ତି ପାଇଁ ଯେ ଏଇଟା ଗୋଟେ ଆବଶ୍ୟକ ବିବାହ ହେବା କିଛି ଆବଶ୍ୟକ ନାହିଁ ଯେଉଁମାନେ ସତ୍ୟଗୁଣ ରହିଛନ୍ତି ଯେଉଁମାନେ ଚାହୁଁଛନ୍ତି ଜୀବନକୁ ଭଗବାନଙ୍କ ସେବା ରଖିବା ପାଇଁ ଠିକ୍ ଅଛି ଭଲ ଏଇଟା ଗୋଟେ କନସେସନ୍ ଦିଆଯାଉଛି କନସେସନ୍ଟା କ'ଣ ସବୁବେଳେ ଦିଆଯାଏ ଗୋଟେ ସ୍ପେସିଫିକ୍ ଗୋଟେ ଉତ୍ସବ ଆସିଲେ ଲୋକ କନସେସନ୍ ଦିଅନ୍ତି କିଛି ଗୋଟେ ଫେଷ୍ଟିଭାଲ ଆସିଲେ ଲୋକ କନସେସନ୍ ଦିଅନ୍ତି ସେଠୁ ସେକ୍ସ ଲାଇଫ୍ଟା ଗୋଟେ କନସେସନ୍ ସେ ଲୋକଟା ଟଲରେଟ୍ କରିପାରୁନି ସେ ପାଗଳ ହେଇଯିବ କ୍ରେଜି ହେଇଯିବ ନା ଗୋଟେ ଅନୀତି କାମ କରିଦେବ ସେଥିପାଇଁ ତାକୁ ବିବାହ ପ୍ରଥା ଭଗବାନ ସୃଷ୍ଟି କଲେ ଆସିକି ନିଜେ ବର୍ଣ୍ଣାଶ୍ରମ ଧର୍ମଟାକୁ ଏଷ୍ଟାବ୍ଲିଶ୍ କରୁଛନ୍ତି ପ୍ରଭୁ ନିଜେ ଭଗବାନ ସେଥିପାଇଁ କହିଦେଲେ ନା ଚତୁର୍ବର୍ଣ୍ଣ ମୟ ସୃଷ୍ଟ ଗୁଣ କର୍ମ ବିଭାଗ ମୁଁ ସୃଷ୍ଟି କରିଛି ଚତୁର୍ବର୍ଣ୍ଣ ଭଗବାନ ଶିଶୁ ସୃଷ୍ଟି କରି ଗୋଟେ ଜୀବଟାକୁ କେତେ ସାହାଯ୍ୟ କରିବା ପାଇଁ ଜୀବ ଯେ ଏମିତି କେବଳ ସେ କାମଟାକୁ ଚରିତାର୍ଥ କରିବା ପାଇଁ, କାମର ଏତେ ଏକ୍ସପାଣ୍ଡ ହେଉଛି, କ'ଣ କୁହାଯାଏ, ବିସ୍ତାର ହେଉଛି କାମଟାକୁ ଚରିତାର୍ଥ କରିବା ପାଇଁ, ସେ କାମଟା କିଛି ସମୟ ପରେ କ'ଣ ହେଉଛି, ତୃପ୍ତି ନହେଲେ ବି ସେ ଅଲଗା 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 ବ୍ରାଞ୍ଚ ହେଇଗଲା। ଯେତେବେଳେ ତୁମର ସ୍ତ୍ରୀ ପ୍ରତି ମୋହ ଚାଲିଗଲା, ସେତେବେଳେ କ'ଣ ହବ, ତୁମେ ସଂଯମ ପୁରୁଷ ହେଇଥିବ, ସଂଯମୀ ପୁରୁଷ ହେଇଥିବ, ତା ସ୍ତ୍ରୀ ପ୍ରତି ଆସକ୍ତି ଚାଲିଯିବ, ଆଉ ପର ସ୍ତ୍ରୀ ପ୍ରତି ବି ତୁମର ଆସକ୍ତି ରହିବ। ଯଦି ସଂଯମୀ ପୁରୁଷ ନ ହେଇଥିବ, ନିଜ ସ୍ତ୍ରୀକୁ ନିଜ ସ୍ତ୍ରୀ ସହିତ ସମ୍ପର୍କ କଲା ପରେ ବା ଭୋଗିଲା ପରେ ପୁଣି ସୁମର ମନ, ଏଇଟା ଜୀବର ଏଇଟା ମହାସନା ନା ଭଗବାନ, ଏଇ କଥାରେ ବୁଝିବାକୁ ପଡ଼ିବ। ଏଟା କାହାକୁ ଘୃଣା କରାଯାଉନି, ଏଇଟା ଜୀବ ଭିତରେ ରହିଛି ମହାସନା, ସେ ଗୋଟିଏ ବିବାହ ସହିତ କିଛି ମତରୁ ନାହିଁ, ତାର ମନ ଦେଇ ସଂଯମ ନାହିଁ। ସେ କହିଥିଲେ ନା, ଯତ୍ ପ୍ରତିଭା ବ୍ରିହି ଯବ ହିରଣ୍ୟ ପଶବ ସ୍ତ୍ରୀ ନ ଦୁଇଅନ୍ତି ମନପ୍ରୀତ ମନପ୍ରୀତ ପୁଂସ କାମ ହତ୍ୟ। ସଂସାରରେ ଯେତେ ସ୍ତ୍ରୀ ଅଛନ୍ତି, ଜଣଙ୍କୁ ଯଦି କାମୀ ପୁରୁଷକୁ ଯଦି ଦିଆଯାଏ, ତା ମନ କେବେ ସନ୍ତୁଷ୍ଟ ହବନି। ଏଟା ତ ଗୋଟେ ମାଇଣ୍ଡର ଆକ୍ଟିଭିଟିଜ, ଏଟା ଗୋଟେ ମନର ବିକାର ନା, ଏଟା ଆଉ କ'ଣ, ସେ କ'ଣ କରିବ, ଯିବଟା କ'ଣ କରିବ, ତାର ସଂସ୍କାର ସେତିକି ରହିଛି, ସତଗୁଣ ରହୁନି, ରଜଗୁଣ ପ୍ରବଳ ରହୁଛି, ବର୍ଣ୍ଣାଶ୍ରମ ଧର୍ମ ତାଙ୍କୁ ଶୃଙ୍ଖଳା କରୁଛନ୍ତି। ସେ ଗୁରୁଙ୍କର ନିର୍ଦ୍ଦେଶରେ ରହିକି ଯଦି ଠିକ୍ ଠିକ୍ ନିୟମ ପାଳନ କରିକି ସାଧନ ଭୋଜନ କଲା, ତାହେଲେ ସେ ସେଥିରୁ କ'ଣ ହେବ, ବିରତ ହେଇପାରିବ, ପଳେଇ ଆସିପାରିବ। ଯେ ନ ଆସିପାରିଲା, ରହିଗଲା, ତାର ଯଦି ମୋହ ବି ଚାଲିଗଲା କାମ ଉପରେ, ଆଉ ଆଉ ଭୋଗ କରିବା ପାଇଁ ତା ଇଚ୍ଛା ନାହିଁ, କିନ୍ତୁ ଆଉ ଗୋଟେ ଜିନିଷ ଚାଲି ଆସିଲା, କ'ଣ ଆସିଗଲା, ଆସକ୍ତି ଚାଲି ଆସିବ, ଲୋଭ ବଢ଼ିଗଲା, ମୋ ପିଲାଟା କେମିତି ମଣିଷ ହବ, ମୋ ଛୁଆଟା କେମିତି ମଣିଷ ହବ, ମୋର ଏଇଟା କେମିତି କରିବ, ମୋ ଝିଅର ଅସୁବିଧା ହେଲା, ପୁଣି ଆସକ୍ତି ବଢ଼ି ବଢ଼ି ଚାଲିଲା, ଆସିଲା କେଉଁଠୁ ଏଡ଼ାକେ, କାମରୁ ସୃଷ୍ଟି ହେସୁ। ସେଥିପାଇଁ ଏଇ ଯେଉଁ ବୈବାହିକ ପ୍ରଥା ସବୁ ଭଗବାନ ସୃଷ୍ଟି କରିଛନ୍ତି, ଏଇଟା ଗୋଟେ ଦେହ ପାଇଁ, ଦେହଟାକୁ ଶୃଙ୍ଖଳା କରାଯିବ, କାହିଁକି ନା ଦେହଟା ଶୃଙ୍ଖଳିତ ହେଇଗଲେ ଜୀବଟା କ'ଣ କରିପାରିବ, ଆତ୍ମକାର୍ଯ୍ୟ କିଛି କରିପାରିବ, ନହେଲେ ସେ ଆତ୍ମକାର୍ଯ୍ୟ କିଛି କରିପାରୁ ନାହିଁ। ଆତ୍ମା ପାଇଁ ତାର ଭଗବାନଙ୍କର ସେବା କରିବା ପାଇଁ ବା ପରମାତ୍ମାଙ୍କର ସେବା କରିବା ପାଇଁ, ସେ କୃଷ୍ଣଙ୍କର ସେବା କରିବା ପାଇଁ ସେ ଯେତେବେଳେ ଚେଷ୍ଟା କରୁଛି, ତାକୁ ବାଧକ କିଏ ହେଉଛି, ଶରୀରଟା, ସେ ଶରୀରଟାକୁ ଶରୀର ଭିତରେ ସବୁଠୁ ବଡ଼ ବଡ଼ ବାଧକ କିଏ ହେଉଛି, କାମ। ସେଥିପାଇଁ ତାକୁ ଏଇଟା କରାଗଲା, ଏଇଟା ଗୋଟେ ଶୃଙ୍ଖଳା ଦିଆଗଲା, କିନ୍ତୁ ସେ ଶୃଙ୍ଖଳା ଭିତରେ ପଶି କିଏ ବାହାରି ପାରିବ, ସେ ଶୃଙ୍ଖଳା ଭିତରେ ପ୍ରବେଶ କରିବାର ଅଛି, ଶୃଙ୍ଖଳାରେ ଜୀବନଯାପନ କରିବାର, ଜୀବନ ଶୃଙ୍ଖଳାରେ ବାହାରିକି ଆସିବାର ଅଛି, ପୁଣି ତା ସହିତ ଭୋଜନ ରଖିବାର ଅଛି। ଯିଏ ସଂଯମ ପୁରୁଷ ହେଇଥିବ, ଯିଏ ସାଧୁଗୁରୁଙ୍କ ଆଦେଶରେ ରହିପାରିଲ ରହିପାରିବ, କିନ୍ତୁ ଏଇଟା ଗ୍ୟାରେଣ୍ଟି ଗୁରୁଦେବ କହିଛନ୍ତି, ପୁରା ସ୍ପଷ୍ଟ ଜିନିଷ, ଯଦି ଜଣେ ଗ୍ରସ୍ତ ଜୀବନରେ ଅତ୍ୟନ୍ତ ଗମ୍ଭୀର ନୁହେଁ, ସେ ଇଜ୍ ନଟ୍ ସିରିୟସ୍, ସ୍ଲୋ ନଟ୍ ଆଟଲ୍ ପ୍ରୋଗ୍ରେସ୍, ନୋ ପ୍ରୋଗ୍ରେସ୍, ଇଫ୍ ଇଜ୍ ସିରିୟସ୍, ସ୍ଲୋ ପ୍ରୋଗ୍ରେସ୍। ବହୁତ ଗମ୍ଭୀର ହେଇଥିବ ଗ୍ରସ୍ତ ଜୀବନରେ, ପୁରା ବ୍ରହ୍ମଚାରୀ ଭଳିଆ ଚଳୁଥିବ, ମଙ୍ଗଳାତି ଉଠିବା, ଜପ କରିବା, ପ୍ରସାଦ ପାଇବା ଦୁଇ ଟାଇମ୍, ସେମିତି ଚଳୁଥିବ, ତାହେଲେ ସେଠି ପ୍ରୋଗ୍ରେସ୍ ହବ ଗ୍ରସ୍ତ ଜୀବନରେ, ନା ନୋ ପ୍ରୋଗ୍ରେସ୍ ହେଇପାରିବନି। ତୁମର ଇନ୍ଦ୍ରିୟ ଅଛି, ତୁମେ କ'ଣ ଯେତେ ଭଜନ ସାଧନ କର, ତୁମ ଚିନ୍ତା ପୁଣି ତା ସହିତ କେତେ ରହିଲେ, ପୁଅ ବାହାଘର, ଝିଅ ବାହାଘର, ଘର କଥା, ଏସବୁ ସବୁ ମେଣ୍ଟେନ୍ କରୁଛ ନା। ଗ୍ରସ୍ତ ଜୀବନରେ ଗୋଟେ ଗୋଟେ ସ୍ପେସିଫିକ୍ ଡ୍ୟୁଟି ଅଛି, ବ୍ରହ୍ମଚାରୀରେ ଗୋଟେ ସ୍ପେସିଫିକ୍ ଡ୍ୟୁଟି, ତୁମର ଗୋଟେ ସ୍ପେସିଫିକ୍ ନା, ତୁମେ ତୁମ ସେବାଟା କରିଦେବ, ତୁମେ ବସିକି ରହିଲ, ରୋଷେଇ ହେଇ ରହିଲା, ଗଲା, ପ୍ରସାଦ ପାଇଦେଲା, ସେଠି କ'ଣ, ସେଠି କେମିତି ଡ୍ୟୁଟି, ସବୁ କରିବାକୁ ପଡ଼ିବ। ଆଜି ସ୍ତ୍ରୀ ପଳେଇଗଲା ତ ବାପ ଘରକୁ, ନିଜେ ରୋଷେଇ ଘରେ ଯେ ବାସନ ମାଜି, ନିଜେ ଗାଈ ଗୋରୁ, ସବୁ ନିଜେ କରିବାକୁ ପଡ଼ିବ, ସେଠି ଆଉ ଡିପାର୍ଟମେଣ୍ଟ କିଛି ନାହିଁ, ସେଠି ସବୁ ଡିପାର୍ଟମେଣ୍ଟରେ ଇନଚାର୍ଜ ତୁମେ, ବାପା ସବୁ ଡିପାର୍ଟମେଣ୍ଟରେ କାମ କରିବ, ତୁମେ ଦାୟିତ୍ୱ ରହିଛି। କିନ୍ତୁ କାହିଁକି ଭଗବାନ ବ୍ୟବସ୍ଥା କରିଛନ୍ତି, ଗୋଟେ ଜୀବକୁ କେମିତି ଶୃଙ୍ଖଳିତ କରିବେ, ଦେହଟା ତାର ଶୃଙ୍ଖଳିତ ହେଇଗଲେ ସେ ଟିକେ କୋପରେଟ୍ କରିବ ଆତ୍ମାକୁ, ଆତ୍ମା ଯାହା ଦ୍ୱାରା ପରମାତ୍ମାଙ୍କର ସେବା କରିପାରିବ। ତାଙ୍କର କ'ଣ ବିବାହ ହେବାର ଥିଲା, ଜଣେ ପ୍ରଶ୍ନ କରିବ, ନା ନା ସେମାନେ ଅନାଦିକାଳରୁ ଅଛନ୍ତି, ତାଙ୍କ ବିବାହ ଏମିତି ଗୋଟେ ଗୋଟେ ବନ୍ଧନର, ସେମାନେ ସବୁ କୃଷ୍ଣଙ୍କ ଦେହରୁ ଆସିଛନ୍ତି ନା, ରାଧାରାଣୀ କୃଷ୍ଣଙ୍କ ପାଖରୁ ଆସିଲେ ରାଧାରାଣୀ, ରାଧାରାଣୀ ପାଖରୁ ସଖୀମାନଙ୍କର ବିସ୍ତାର ହେଇଛନ୍ତି। ଏ ଯେଉଁ ବୈବାହିକ ପ୍ରଥାଟା ଗୋଟେ ଲାଗୁଛି, ସେଥିପାଇଁ ସାଧାରଣ ଲୋକ ବୁଝନ୍ତି ନା, କୃଷ୍ଣ ଲୁଚିକି ଗଲେ, ବିବାହ ହେଇଗଲେ, ସେ ରାଧାରାଣୀ ସାର ମିଶୁଛନ୍ତି, ଲୁଚିକି ଯାଉଛନ୍ତି, ରାଧା ବିବାହ ହେଲେ କାହାକୁ, ଚନ୍ଦ୍ରସେଣାଙ୍କୁ ବା ଆୟନ ଘୋଷକୁ, ଏଇ ଯେଉଁ ସବୁ ଏଇଗୁଡ଼ା ଅଛି, ଏଇଟା କ'ଣ କହୁଛନ୍ତି, ସାଂସାରିକ ବିଷୟ ବିଷୟ ଲୋକର ଯେମିତି ତାର ବିବାହ ପ୍ରଥା, ସେଇଟାକୁ ସେଥିରେ ଲଗାଉଛନ୍ତି। ତୁମେ ଆଉ କ'ଣ ଚିନ୍ତା କରିପାରିବ, ତୁମକୁ କୁହାଯିବ ପ୍ରେମ ବିଷୟରେ ଚିନ୍ତା କର, ତୁମେ କ'ଣ ଚିନ୍ତା କରିବ ପ୍ରେମ ବିଷୟରେ, ଗୋଟେ ମୁଁ କହିବି, ଗୋଟେ ପୁଅ ଝିଅ, ଗୋଟେ ପୁଅଟା ଗୋଟେ ଝିଅକୁ ଭଲ ପାଉଛି, ତୁମେ ସେଠି ପ୍ରେମ ବିଷୟରେ ଚିନ୍ତା କର, କ'ଣ ଚିନ୍ତା କରିବ ପ୍ରେମ, ତୋ ଭିତରେ ତ କାମ ଅଛି, ତାଙ୍କ ଦିନ ଭିତରେ କାମ ଅଛି, ଯାହା ଦେଖିବ ତତେ କ'ଣ ଲାଗିବ, କାମଟା ଲାଗିବ ଆଉ, ତାଙ୍କ ଭିତରକୁ ପ୍ରେମଟା ଅଛି, ତୁମେ ପ୍ରେମ ଜିନିଷଟା ଦେଖିବ, ପ୍ରେମଟା ତ ଜଗତର ନାହିଁ ନା, ହେଲେ ପ୍ରେମଟା କେହି ଅର୍ଥ କେହି ଜାଣନ୍ତିନି, ହେଲେ କେମିତି, କିନ୍ତୁ ସବୁ ଏକ ସମାନ, କାମିକ କାମୁକ ଲୋକର ଦୃଷ୍ଟିଟା ଯେମିତି ଯେମିତି କ'ଣ ନାୟକର ନାୟିକା ପ୍ରତି ଦୃଷ୍ଟି ଶବ୍ଦଗୁଡ଼ା ସବୁ ଭାଗବତ ସେମିତି ଲାଗୁଛି ନା, ମିସ୍ଇଣ୍ଟରପ୍ରେଟ ଲୋକ କରନ୍ତି, ଆଲିଙ୍ଗନ କରୁଛନ୍ତି, ଚୁମ୍ବନ କରୁଛନ୍ତି ବା ସ୍ପର୍ଶ କରୁଛନ୍ତି ବା ଦୃଷ୍ଟି କରୁଛନ୍ତି, ଏ ତ ସବୁ ସମାନ ଲାଗୁଛି। ଆମ ପାଖରେ ବା ସେଇଟା ଅଛି, ଆମେ ସେଇଟା ବୁଝିବା ନା ଆଉ କ'ଣ ବୁଝିବା, ସେଇଟା ବୁଝିପାରିବାନି। କିନ୍ତୁ ବ୍ୟବହାରିକ ଭାବରେ ସବୁ ସମାନ, ଲକ୍ଷଣ ସବୁ ଓଲଟା। ଦେଖିବାର କ'ଣ, ଦେଖିବାର କ'ଣ ଅଛି, ମିଶ୍ରି ଦେଖିଛୁ ନା ନାହିଁ, ହଁ ବାରିକ ଆଣେ ଫିଟିକିରି ଦେଖୁଛୁ ନା ନାହିଁ, ଛୁଆଟି ବେଳେ ସେ ବାରିକ କତିରୁ ଫିଟିକିରି ଆଣି ଆମେ ସବୁ ଛୁଆଙ୍କୁ ଠକୁ, ଏ ମିଶ୍ରିକା ମିଶ୍ରିକା ତା ମିଶ୍ରିକା ତା ପାଠରେ ପ୍ରତି କରିଦେବ କହିଲେ ସିଏ ଦେଖିବା ପାଇଁ ମିଶ୍ରି ଆଉ ଫିଟିକିରି ଭିତରେ କ'ଣ ପାର୍ଥକ୍ୟ ଅଛି, କିଛି ନାହିଁ, ସବୁ ସମାନ। ଚାଖିଲେ ଜଣାପଡ଼ିବ, ନହେଲେ ତ ଜାଣିପାରିବ, ଦେଖିକି ତୁମେ କିଛି କହିପାରିବନି। କାମ ପରେ ମୁଁ ଦେଖିବା ପାଇଁ ସମାନ, ଗୋଟେ ଏକ ଅନ୍ଧ ସେ ଲେଖିଲେ ନା, କାମ କାମ ପ୍ରେମ ଦୁହାଙ୍କର ବିଭିନ୍ନ ଲକ୍ଷଣ, କାମ ଅନ୍ଧତମ ସେ କ'ଣ ଅଛି, ତା ଲକ୍ଷଣ ଅଲଗା, କାମ ହଉଛି ଅନ୍ଧତମ, ପ୍ରେମ ହଉଛି ନିଷ୍କଳ ନିର୍ମଳ ଭାସ୍କର। ପ୍ରଥମ ପଦ ଗୋଟେ ଅଛି, କାମ ହଉଛି କାମ ଅନ୍ଧତମ, ପ୍ରେମ ନିର୍ମଳ ଭାସ୍କର। କାମ ହଉଛି ଅନ୍ଧତମ ଜିନିଷ, ପ୍ରେମ ହଉଛି ଗୋଟେ ଯେମିତି କାମରେ ସ୍ୱାମୀ ସ୍ତ୍ରୀ ହବା ଗୋଟେ ପୁଅଟି ଗୋଟେ ଝିଅକୁ ଚାହୁଁଛି, ସେଇଟା କ'ଣ କେଉଁଥିପାଇଁ, ଇଏ ଚାହୁଁଛି ତା ସୁଖ ପାଇଁ, ସିଏ ଚାହୁଁଛି ତା ସୁଖ ପାଇଁ, ସେଟା କାମ। ଆଉ ଯିଏ ଯାହାକୁ ଏଠି ଭଲ ପାଉଛି ତା ସୁଖ ପାଇଁ ଭଲ ପାଉଛି, ଭଲ ପାଇବା ସୁଦ୍ଧା ସେଠି ଲାଗିପାରିବନି। ତୁମେ ଯେଉଁ ଯାହାକୁ ଭଲ ପାଉଛ କାହିଁକି ଭଲ ପାଉଛ, ତୁମକୁ ସୁଖ ଲାଗୁଛି ସେ ଭଲ ପାଉଛ ନା, ଆଉ ଯାହାକୁ ଭଲ ପାଉଛ ଜଗତରେ, ବାପୁକୁ ହଉ ମାଆକୁ ହଉ ଯାହାକୁ ଭଲ ପାଉଛ କାହିଁ, ତୁମକୁ ଭଲ ଲାଗୁଛି, ଆଉ ସିଏ ତୁମକୁ କାହିଁ ଭଲ ପାଉଛନ୍ତି, ତାଙ୍କୁ ଭଲ ପାଇବାର କାରଣ ହେଲା ତାଙ୍କୁ ହିଁ ଭଲ ଲାଗୁଛି। ଗୋପୀ ଆଉ କୃଷ୍ଣଙ୍କ ଭିତରେ ଯୋଉ ଭଲ ଭାବଟା କ'ଣ ଥିଲା, କୃଷ୍ଣ ଚାହୁଁଥିଲେ ଗୋପୀମାନଙ୍କୁ ମୁଁ ସୁଖୀ କରିବି, ମୋର ସୁଖ କ'ଣ, ମୋର କିଛି ଆବଶ୍ୟକ ନାହିଁ। ଗୋପୀମାନେ ଚାହୁଁଥିଲେ କୃଷ୍ଣଙ୍କୁ ସୁଖୀ କରିବା, କୃଷ୍ଣ ଚାହୁଁଥିଲେ ଗୋପୀ, ଏଟା ହେଉଛି ପ୍ରେମ। ଆଉ ସେଟା ତ ଏଇ ଜଗତର ନାହିଁ, ତୁମେ କ'ଣ ଜାଣିବ, ପୂର୍ବ ସେଥିପାଇଁ କହୁଛନ୍ତି ପ୍ରେମର ଗନ୍ଧ ଏଠି ଜଗତର ନାହିଁ, କେବଳ ଗୋଟେ ଜିନିଷ ଅଛି, ମା ପାଖରେ ଟିକେ କିଞ୍ଚିତ ଅଛି, ମା ତାର ସୁଖ ତାର ଖାଇବା ପିଇବା କିଛି ନାହିଁ, ସେ କେମିତି ଚାହୁଁଛି ମୋ ପୁଅଟା ସୁଖୀ ହେଉ। ଏ ଛୋଟ ପିଲା ସେମିତି ତା ସ୍ୱାର୍ଥ ଯଦି ପୂରଣ ନ ହେଇଥିବ ମାଆର ତାର ସେମିତିକା ଥିବ, ପୁଣି ମା ଯଦି ଦେଖିଲା ଏ ଗୁହା ଚୋରା ହେଇଗଲା ମୋତେ ପଇସା ପତ୍ର ଦେବନି, ସେ ମାଆର ବିଶେଷ ନେବି ଚାଲିଯିବ। ଏ ଜଗତରେ ନାହିଁ ସେ ଜିନିଷଟା, ସେଟା ତୁମେ କେମିତି ଜାଣିବ, କେବି ଜାଣିପାରିବନି, ବାହାରୁ ଦେଖିକି ଚିହ୍ନି ଆଉ କ'ଣ ମିଶ୍ରି ଆଉ ଫିଟିକିରି କ'ଣ ଜାଣିବ, କିଛି ଜାଣିପାରିବ, ଚୁନ ପାଣି କ୍ଷୀର କ'ଣ ଜାଣିବୁ, ଚୁନ ପାଣି କି କ୍ଷୀର ମିଶେଇ ଦେବ ଜାଣିପାରିବୁ କିଛି, ସବୁ ଦୁଇଟା ସମାନ ଆଉ କାମ ପ୍ରେମଟା ସବୁ ସମାନ, ସେଥିରେ ତୁମେ ବୁଝିବି କିଛି ପାରିବନି, ପାଠ କିଛି ବୁଝିପାରିବନି, ବିବାହ କେମିତି ହେଲେ ପୁଣି ଏଇ ପରକିଆ ରସଟାକୁ ଆସ୍ୱାଦନ କରିବା ପାଇଁ। ପରକିଆ ରସ ମାନେ କୃଷ୍ଣଙ୍କୁ, କୃଷ୍ଣ ଆଉ ରାଧା ବା ଗୋପୀ ଯେତେବେଳେ ସବୁ ଅଛନ୍ତି ସମସ୍ତେ କୃଷ୍ଣଙ୍କର ନିତ୍ୟ ପ୍ରେୟସୀ, କିନ୍ତୁ ଏଠି ଗୋଟେ ଆସ୍ୱାଦନ କରିବା ପାଇଁ ଆସୁଛନ୍ତି ପରକିଆ ରସଟା, ବ୍ରଜରେ କେବଳ ଆସ୍ୱାଦନ ବ୍ରଜ ଭୂମିରେ, ମଥୁରା ନୁହେଁ ଦରକାର ନୁହେଁ, ମଥୁରା ଦ୍ୱାରକାକୁ ଗଲେ ବିବାହ ହେଲେ ପୁରା ବୈଦିକ ହିସାବରେ ସୀମିତାଙ୍କ କାନ୍ତା ଲକ୍ଷ୍ମୀ ଭାବରେ ତାଙ୍କୁ ମର୍ଯ୍ୟାଦାରକୁ ରଖିଲେ, କିନ୍ତୁ ଗୋପୀ କେଉଁଠି ବ୍ରଜରେ ଯେଉଁମାନେ ବିବାହ ହେଇଥିଲେ ଆଉ ଯେଉଁମାନେ ଅବିବାହିତ ସେମାନେ ସମସ୍ତେ କୃଷ୍ଣଙ୍କୁ ପତି ରୂପରେ ବରଣ କରିଥିଲେ ଏଇ ପରକିଆ ରସରେ, ପରକିଆ ରସଟା ପରକିଆ ରସ ଭାବେ ବ୍ରଜରେ ଉଲ୍ଲାସ, ବ୍ରଜରେ କେବଳ ଅନ୍ୟତ୍ର ନାଁ ହୁଏ ପ୍ରକାଶ, ବ୍ରଜରେ ରହିଛି ପରକିଆ ଲୁଚି ଲୁଚିକି ଭଲ ପାଇବା, ଏଇଟା ସେଟା କୃଷ୍ଣଙ୍କ ଅନ୍ତର ଅଛି ନା ଜୀବ ଅନ୍ତର ଏଇଟା ଅଛି ମୁଁ ନା ଜୀବ ଜୀବ ଯେଉଁ କାମଟା ପରକିଆ କାମ ଭଲ ପାଇବା ତ ନାହିଁ, ପରକିଆ ଭଲ ପାଇବା ତ ନାହିଁ କାମଟା, ସେ ପରକିଆର ଗୁଣଟା ରହିଛି ଜୀବ ଅଂଶର ଅଂଶୀଭାବ, ସେଥିପାଇଁ ସେ ଯେତେ ବି ଭାବୁ ସେ ଗୋଟେ କାହା ସାଙ୍ଗେ ଲୁଚିକି କଥା ହବ, ସେଇ କାମ ସେଇ ଦେହ ସୁଖଟା ସେ ପରକିଆ ତାର ଭାବଟା ରହିବ ସବୁବେଳେ, ଏଇଟା ଜୀବ ଗୋଟେ ରହିଛି ସ୍ୱଭାବ, ହେଟା କ'ଣ ହେଇଯାଇଛି, ସେଟା ପ୍ରେମ ଥିଲା ଏଇଟା କ'ଣ ହେଇଯାଇଛି କାମ ହେଇଯାଇଛି ଆଉ କ'ଣ, ସେ ଯେତେ ଯେତେ ବେଦ ବୈବାହିକ ସେଥିପାଇଁ ଷ୍ଟ୍ରିକ୍ଟଲି ମନା କରାହଉଛି ଜୀବକୁ, କ'ଣ କୁହାଗଲା ନୋ ଇଲିସିଟ ସେକ୍ସ ଅବୈଧ ଯୌନ ସମ୍ପର୍କ ମନା, କାହିଁକି ଏଇଟା କୁହାହେଲା ଭକ୍ତମାନଙ୍କ ପାଇଁ କୁହାହେଲା, ମୁଁ ତ ନୂଆ ଡିଉଟି ହେଇଥିଲି ମୁଁ କହିଲି ଏ ନିୟମ ଗୋଟେ କ'ଣ ଏଟା, ଏଠୁ ତ କେହି କେବେ ଭକ୍ତଟା କରିବନି, କି ତ କେହି କେଉଁଟା କରିବ କେମିତି, ଆମେ ତ ଆମର ସେଗୁଡ଼ା ଜ୍ଞାନ ନଥିଲା, ତୁମର ଏବେ ସବୁ ଛୁଆ ସବୁ ଜାଣିଥିବ କ'ଣ, ଆମ ବେଳେ କିଛି ଜ୍ଞାନ ନଥିଲା, ଆମେ ଜାଣୁ ବିବାହ ମାନେ ସେ ବିବାହ ହେଲା, ଆଉ ସେମାନେ କାହାକୁ ଚାହାନ୍ତିନି କିଛି କରନ୍ତିନି, ଆମେ ଜାଣିବୁ ନଥିଲୁ ବିବାହ ଜିନିଷ କ'ଣ, କଲେଜରେ ପାଠ ପଢ଼ିଲା ବନ୍ଧୁ ଏଡ଼େ ସବୁ ଜାଣିନଥିଲୁ, ଆମେ ହିଁ ଜାଣୁ ଏହା କ'ଣ ଦେହ ସମ୍ବନ୍ଧ, କେମିତି ସନ୍ତାନ ଜନ୍ମ ହୁଏ, କେମିତି କ'ଣ, ଏଗୁଡ଼ା ଆମର କିଛି ଆଇଡ଼ିଆ ହେଇନଥିଲା ସେ ସମୟ, ଏଡ଼େ ସବୁ କିଛି ଆଲୋଚନା ନଥିଲା ନା, କେଉଁ ମିଡ଼ିଆ ଥିଲା ନା ନା କ'ଣ, ଏଇଟା କ'ଣ ଫେସବୁକ୍ ଏଇଟା କିଛି, ଏଇଟା ଏଇଟା କେହି କରନ୍ତିନି, ଏଇଟା କେହି ଆଲୋଚନା କିଛି ନଥିଲା, କିଛି ଜାଣନ୍ତିନି। ମୁଁ ଯେତେବେଳେ ନୂଆ ଭକ୍ତ ହେଲି ବହୁତ ଦିନ ପର୍ଯ୍ୟନ୍ତ ମୋର ଧାରଣା ଥିଲା, ପ୍ରଚାର ମାନେ ଏଇ 2010-15 ପର୍ଯ୍ୟନ୍ତ ମୋର ଧାରଣା ବି ଥିଲା। ଏଇଟା ପ୍ରଭୁପାଦ ନିୟମ କଲେ, ଭାଗବତରେ ବି ଲେଖା ହେଇଛି, ପ୍ରଭୁପାଦ କ'ଣ ନିୟମ କରିବେ, ଭାଗବତରେ ମନା କରାଯାଇଛି ଏଇ ଯେଉଁ ଅବୈଧ ସ୍ତ୍ରୀ ସଙ୍ଗେ ଏଇଟା କ'ଣ ଭକ୍ତ କରିବ କି, କିନ୍ତୁ ଏଇଟା ଜୀବ ଅନ୍ତରରେ ଅଛି, ଏଇଟା କରିପାରିବ ନାହିଁ, ତାପରେ ତୁମେ ଟିକେ ଆସ, କିନ୍ତୁ ଜୀବ ଅନ୍ତରରେ ଏଇଟା ଅଛି, ସେ ବିବାହ ହେଲେ ବି କ'ଣ କରିବ, ଏପରିକିଆ ଜିନିଷଟା ଲୁଚିକି ସବୁବେଳେ ଏଇ ଜିନିଷଟା କରିବ, ସେଟା ତ କ'ଣ ପରକିଆ, ସେଟା ହେଉଛି ପ୍ରେମ, ଏଟା ହେଉଛି କାମ, ସେଟା ଏବେ ତ ମନା କଲା ନାହିଁ, ତୁମେ ଏମିତି କାମ ଭୋଗ କରିବା ପାଇଁ ହେଲେ ବି ତୁମକୁ ଏଇ ଶୃଙ୍ଖଳା, ବୈବାହିକ ବୈବାହିକ ଶୃଙ୍ଖଳା କ'ଣ ତୁମର ଏହାକୁ ମିଳିବ, ହେଲେ ବି ହବନି, ଯୋଉ ସେ ୱାର୍ଣ୍ଣିଂ ଦିଆହଉଛି ନା ଏଟା କରିପାରିବନି, ଏଟା କରିପାରିବନି। ଏ ପରକିଆ ରସଟାକୁ ଆସ୍ୱାଦନ କରିବା ପାଇଁ ବ୍ରଜରେ ଆସିଲେ, ସେ ସବୁ ତାଙ୍କର ନିତ୍ୟ କାମ, ତାଙ୍କେ ସମସ୍ତେ ବିବାହ କରିଦେଲେ, କାହିଁକି ନା ଏଥିରେ ବିରହ ଭାବଟା ଆସିବ, ସେ ମିଳନ ସେ ଗୋଟେ ଖେଳ, ସବୁବେଳେ ଗୋଟେ ମିଳନଟା ରହିଲେ, ମିଳନରେ ପ୍ରେମର ମୃତ୍ୟୁ ହୁଏ, ଏ ସ୍ୱାମୀ ସ୍ତ୍ରୀ ଗୁଡ଼ାକ ଝଗଡ଼ା ବେଶୀ କାହିଁ ଲାଗନ୍ତି, ସେ ଗୋଟେ ପାଖରେ ସବୁବେଳେ ରହିଲେ, ସବୁବେଳେ ରହିଲେ ଇଏ ତା ଦୋଷ ଦେଖିବ, ତୁମେ ଏମିତି ଖାଉଛ, ଏମିତି କରୁଛ, ଏଇଟା ଏମିତି କରୁଛ, ସେ ତାକୁ କହୁଥ ଇଏ ତାକୁ କହୁଥ, ଫାଇଟିଂ ଲାଗି ସବୁବେଳେ, ଆଜିକାଲି ତ ଶୃଙ୍ଖଳିତ ନୁହନ୍ତି, ଏଇଟା ସିନା କାମ ବୋଲି ଏଇଟା ଗୋଟେ ସୁଖ ଦେଉଛି, ଏଇଟା ଗୋଟେ ସୁଖ କ'ଣ, ଏଇଟା ଗୋଟେ ଘୃଣ୍ୟ ଜିନିଷ ନା ଆଉ କ'ଣ, ଗୋଟେ ଦେହ ସୁଖଟା ଗୋଟେ କ'ଣ ଗୋଟେ ଘୃଣ୍ୟ ଜିନିଷ, ସେଟା ଗୋଟେ ଯୌବନ ବୟସରେ ଗୋଟେ ଉନ୍ମାଦରେ ଗୋଟେ ଜୀବ ଜାଣିନି, ଯୌବନ ବିଷୟକୁ ଭୋଗିଦେଲେ ତାଙ୍କୁ ପଚାର ସିଏ ଆଉ କ'ଣ ସେ ଜାଣିବେ, ଏ ବିଷୟଟା କ'ଣ ଇଆର ପାଇଁ ଆଜି ମୁଁ କେତେ ବଡ଼ ଦୁଃଖ ଜୋନାଇ, ଭଗବାନ କହିଲେ ଦୁଃଖର ସେଟା ଜୋନିଟା ସେଟା କିଛି ବୁଝିପାରିବନି ଗୋଟେ ଜୀବ, ସେ ଗୀତା ସମସ୍ତେ ପଢ଼ୁଛନ୍ତି କି ନାହିଁ, ଦୁଃଖ ଜୋନାଇ ବୋଧେ ଆଦନ୍ତ ବନ୍ତ କୁହନ୍ତେ ନ ଦେଶରୁ ଦୁଃଖ ଜୋନାଇ କହୁଥାନ୍ତି, କିନ୍ତୁ ବସିଯିବ ତୁମେ ଜାଣିପାରିବେନି, ଜୀବ ଭିତରେ ରହିଛି ଆଉ, ନନ୍ଦେଶ୍ୱର ମତେ ବୁଦ୍ଧା, ଭଗବାନ କାଲି କହୁନଥିଲେ, ଭଗବାନ ଯେତେବେଳେ କହିଛନ୍ତି ପଣ୍ଡିତ ମାନଙ୍କ କଥା କହିଛନ୍ତି, ଏ ବୁଦ୍ଧା ଶବ୍ଦ ଲାଗିଲେ ସାଧାରଣ ଲୋକ ମତେ କିଛି ବୁଝିପାରିବେ, ସାଧାରଣ ଲୋକ ପାଇଁ ମୁଁ ଏସବୁ ପ୍ରବଚନ ଦେବୁନି ଗୀତା, ବୁଦ୍ଧା ସେ ବୁଝିପାରିବ, ବହୁତ ଶୃଙ୍ଖଳିତ ପୂର୍ବର ଲୋକମାନେ ବହୁତ ଶୃଙ୍ଖଳିତ ଥିଲେ ନା, ସନ୍ତାନ ହେଇଗଲା ବାସ ବହୁତ ସୁନ୍ଦର, ତାଙ୍କ ସାଙ୍ଗରେ କୌଣସି ସମ୍ପର୍କ ନଥିଲା, ସେମାନେ ପୁରା ବ୍ରହ୍ମଚାରୀ ବ୍ରହ୍ମଚାରିଣୀ ଭଳି ରହୁଥିଲେ, ପୂର୍ବର ସବୁ ଲୋକମାନେ ଏମିତି ରହୁଥିଲେ ନା, ତାଙ୍କର ସେମିତି କୌଣସି ନାରୀ ପୁରୁଷ ଏମିତି ସମ୍ପର୍କ ସବୁ କିଛି ଏଗୁଡ଼ା ନଥିଲା, ଏଇ 10-20 ବର୍ଷ ପୂର୍ବରୁ ଏଇଟା କିଛି ନଥିଲା, ଏଇଟା ଭାବଟା ରହିଛି ଯିବାର, ଏଇଟା କାମ ହେଇଯାଇଛି, କୃଷ୍ଣ ଏଇଟା କାହିଁ କଲେ ନା ପରକୀୟ ରସକୁ ଆସ୍ୱାଦନ କରିବା ପାଇଁ, ଆଚ୍ଛା ଜଣେ ପ୍ରସଙ୍ଗ, ସେ ତ ବୁରା ରସର ଆଧାର, ତାଙ୍କର ଆସ୍ୱାଦନ କରିବା କ'ଣ ଦରକାର, ଏଇଟା ଆସ୍ୱାଦନ କରିବା ଦରକାର, ପ୍ରେମର ବୈଚିତ୍ରତା ରହିଛି, ଗୋଟେ ଭେରାଇଟନେସ୍ ରହିଛି ପ୍ରେମର, ଏଇଟା ଗୋଟେ ଭେରାଇଟ, ସୁକିଆ ସବୁବେଳେ ମିଳନ ହେଉଛି, ଠିକ୍ ଅଛି ମିଳନ ସୁଖ ଅଛି, ଏଇଟା ପରକିଆ ପରକିଆ ଏଇଟା ଗୋଟେ ଭେରାଇଟ ଜୀବ, ସେଥିପାଇଁ ଗୋଟେ ଭେରାଇଟି ଚାହେଁ ସବୁବେଳେ, ଯୋଗର କିଛି ଭେରାଇଟି ନାହିଁ, କର୍ମର କିଛି ଭେରାଇଟି ନାହିଁ, ଜ୍ଞାନର କିଛି ଭେରାଇଟି ନାହିଁ, ଭେରାଇଟିନେସ୍ କେଉଁଥିରେ ଅଛି, ଭକ୍ତିରେ କେବଳ, ଏଥିରେ ସବୁ ପ୍ରକାର ଭେରାଇଟି ଅଛି, ଭକ୍ତି ମାରାଣୀ କେତେ ଗୋଟେ ଜୀବଟାକୁ ଗୋଟେ କରୁଣା କରିବା ପାଇଁ ଭଗବାନ, ଭକ୍ତି ଯୋଗ କାହିଁକି ମଙ୍ଗଳମୟ, କାହିଁକି ଏକମାତ୍ର ପନ୍ଥା, କେତେ ସୁନ୍ଦର, ସବୁ ପ୍ରକାର ଭେରାଇଟିନେସ୍ ଅଛି, ଯୋଗୀ କ'ଣ କରିପାରିବ ମୋତେ କୁହ, ଯୋଗରେ ଯଦି ମନ ନ ଲାଗିପାରିଲା ଅଷ୍ଟାଙ୍ଗ ଯୋଗୀରେ ଆଉ କ'ଣ କରିପାରିବ, ହଁ ଛାଡ଼ିବାକୁ ପଡ଼ିବ ତାକୁ ସେ ପଥ, ଆଉ ସେକେଣ୍ଡ ୱେ କିଛି ନାହିଁ, ତୁମକୁ ଯୋଗ କରିବାକୁ ପଡ଼ିବ, ଆସନ କରିବାକୁ ପଡ଼ିବ, ପ୍ରାଣାୟମ କରିବାକୁ ପଡ଼ିବ, ଏଇଟା ନା ନା ଆଉ କିଛି ଅଛି, ଯୋଗୀ ଆଉ କିଛି କରିପାରିବନି, ଜ୍ଞାନୀ କ'ଣ କରିପାରିବ, ତାର ଧ୍ୟାନ ଯଦି ନ ଲାଗିଲା ମନ କ'ଣ କରିପାରିବ, କିଛି କରିପାରିବନି, ଭକ୍ତିରେ ଭେରାଇଟିନେସ୍ ଅଛି, ଶ୍ରବଣ ଅଛି, କୀର୍ତ୍ତନ ଅଛି, ପୂଜା ଅଛି, ଶ୍ରବଣ ଅଛି, ସେବା ଅଛି, ନାମ କୀର୍ତ୍ତନ ଅଛି, ଭେରାଇଟିନେସ୍ କେଉଁଠି କେଉଁ କାହା ମାଧ୍ୟମରେ ଭକ୍ତମାନେ ତୁମକୁ କୃପା କରିଦେବେ, ଏଇଟା ରହିଛି, ଏଇଟା ପ୍ରେମର ସ୍ୱଭାବ, ପ୍ରେମର ସ୍ୱଭାବ ହେଲା ବୈଚିତ୍ରତା, ଭେରାଇଟିନେସ୍, ଆମେ ସେଇଟା ଖୋଜୁଛେ, ଆମେ ସେଇଟା ପ୍ରତି ଜିନିଷରେ ଆମେ ସେଇଟା ଖୋଜୁଛେ, ଖାଇବାର କ'ଣ ଖୋଜୁଛୁ କିରେ, ଡେଲି ଯେଉଁ ଅର୍ଣ୍ଣ ଖାଉଛୁ କ'ଣ ଖାଉଛୁ, ସେ ଅର୍ଣ୍ଣ ଆଳୁ କ'ଣ ହେଉଛି, ଡେଲି ଡେଲି ଖାଇଲା ବେଳକୁ ବସିଲା କ'ଣ ହେଉଛି, ଯେତେବେଳେ ବାଟର ଲାଗୁଛି, ହଁ ଯେତେବେଳେ ଆମେ ଖାଉଛେ ଖାଇବା କେତେ ଥର, ଜଣେ ଯଦି ତିନି ଥର, ତୁମେ ସିନା ବାବାଜୀ ହେଇଛି 2 ଥର ଖାଉଛ, ଜଣେ ଯଦି 3 ଥର ଖାଇବ ଗୋଟେ ଦିନରେ, ତାହେଲେ ତା ବୟସ କେତେ, 60 ବର୍ଷ ବଞ୍ଚିବ, ତାହେଲେ ଖାଇଲା କେତେ ଥର, ହଁ କେମିତି 365 ରେ 180 ଗୁଣିବ, ଚିନ୍ତା କର, ଶହେ ସିନା କେତେ କେମିତି ହବ? ନାଇଁ, 365 ଦିନ ବା ଗୋଟେ 365ରେ ତିନି ଗୁଣିବ ପ୍ଲସ୍ 60 ଗୁଣିବ, ବର୍ଷ ହେଲା ପ୍ଲସ୍ 60, ଏତିକି ଥର ଖାଇବା। କିନ୍ତୁ ସବୁବେଳେ ଖାଇବାର ଭେରାଇଟିନେସ୍ ବି ଦରକାର। ଆମର ଗୋଟେ ସ୍ୱଭାବଟା ସେ ଆଳୁ କିନ୍ତୁ ଆଜି ଟିକେ ନୂଆ ଲାଗନ୍ତା କି ସେମିତି ଦେଖୁନା କେତେ ଭଗବାନ ଗୋଟେ ଯିବ ବଞ୍ଚାଏ ନାଇଁ ମସଲା ବି ତିଆରି କରିଛନ୍ତି। ଠିକ୍ ଅଛି, ତୁ କେଉଁଦିନ ରସା କରି ଖା, କେଉଁଦିନ କଷା କରି ଖା, କେଉଁଦିନ ପିତା କ'ଣ ଏଇଟା ସୋରିଷ ପକା, କେଉଁଦିନ ଆମ୍ବୁଲ ପକା, ଭେରାଇଟ ଖୋଜୁଛି ନା ଜୀବଟା? ଜୀବଟା ଗୋଟେ ଭେରାଇଟ ଖୋଜୁଛି ସବୁବେଳେ, କିଛି ଜାଣିନି ଏ ସବୁ ଭେରାଇଟିର କିଛି ୟାର। ତୁମେ ସେ ଯୋଉ ଭେରାଇଟିଟା ଖୋଜିବ ସେ ତୃପ୍ତି କେତେବେଳେ ଆସିବନି। ଆଜି ଖାଇଦେଲେ ଭଲ ହେଲା, କାଲି କହିବ ଏଇଟା ଭଲ ଲାଗୁନି, ଆଉ ଆଉ ଗୋଟେ କ'ଣ କର, କେତେ ତୁ ଖାଇବୁ? ଭେରାଇଟି ସବୁଥିରେ ଭେରାଇଟିନେସ୍, ଆଉ ସେ ଆହାର ଯେଉଁଥିରେ ପଶିବ ତାର ଭେରାଇଟିନେସ୍ ଦରକାର। ବିବାହ ହେଇଗଲେ ବି ଭେରାଇଟି ତାର ସେ ଖୋଜି ବୈଚିତ୍ରତା ତାର, କି ତୁମ ସ୍ତ୍ରୀ କ'ଣ ଉର୍ବଶୀ ହେଇଛି ଯେ ତୁମର ସବୁଦିନ ତୁମ ରୂପକୁ ପରିବର୍ତ୍ତନ କରିବ ନା ସେ ସବୁଦିନ ନା ତୁମର ସେ ବୁଦ୍ଧି ରହିବ? ଏଇଟା ଘୃଣାର ଜିନିଷ ନୁହେଁ, ଏଇଟା ସବୁବେଳେ ରହିବ ଏଇଟା ମନ ଭିତରେ। ଜୀବ ଜୀବର ସ୍ୱଭାବ ହେଲା ଭେରାଇଟି ସେ ଖୋଜୁଛି, ସେଇଟା କେଉଁଠୁ ମିଳିବ? ତାକୁ କେଉଁଠୁ ମିଳିବ? କେବଳ ପ୍ରେମରେ। କାମର ଭେରାଇଟିନେସ୍ କିଛି ନାହିଁ, କାମର ଭେରାଇଟିନେସ୍ ନାହିଁ, ସେଇଟା ତୁମେ ତୃପ୍ତି କରିବ ସେଇଟା ପୁଣି ବିଷାଦ ଆସିବ। ଦେଖାହଉ ତୁ କହିଲେ ଭେରାଇଟି ଭଳିଆ, କିନ୍ତୁ ସବୁବେଳେ ସେଇ ଅତୃପ୍ତିଟା ରହିବ, ସବୁବେଳେ ଅତୃପ୍ତି। ପ୍ରେମରେ ବି ସେଇ ଅତୃପ୍ତି ରହିବ, ପ୍ରେମରେ ସେ କୃଷ୍ଣଙ୍କୁ ସମୟ ଦର୍ଶନ କରୁନଥିଲେ ଗୋପୀମାନେ, କିନ୍ତୁ ତାଙ୍କୁ ସବୁବେଳେ ନୂଆ ଲାଗୁଥିଲା, ସବୁବେଳେ ନୂଆ। କିନ୍ତୁ କାମରେ ସେଇଟା ନୂଆ ଲାଗିବନି, ଅଲଗା ଗୋଟେ ଜିନିଷ ଖୋଜିବ। କାମର ଆଉ ପ୍ରେମ ଭିତରେ ହେଉଛି ପାର୍ଥକ୍ୟ। ଯେମିତି ଗୁପଚୁପ ଖାଉଛୁ, ଗୁପଚୁପ ତ ଭଲ ଲାଗିବ, ତାପରେ କ'ଣ ଖାଇବୁ? ଏ ପିଜା ଖାଇବୁ, ଆଉ କ'ଣ ସେଇଟା ଗୋଟେ ଜିଆ ଭଳିଆ ଅଛି, ନମ୍ବର ନମ୍ବା କ'ଣ ଚାଉମିନ ଖାଇବୁ ନହେଲେ ନୁଡ଼ୁଲ ଖାଇବୁ, ଭେରାଇଟିଟା ଖୋଜୁଛୁ ନା, ଏଇଟା ଲାଗୁନି ସେଠି ଖାଇବୁ। ସେ ଅତୃପ୍ତି ଅଛି, କିନ୍ତୁ ପ୍ରେମର ଅତୃପ୍ତି ଅଛି, କିନ୍ତୁ ଗୋଟିଏ ଜିନିଷର ଅତୃପ୍ତି ଭେରାଇଟିରେ, ପ୍ରତି ଭେରାଇଟିର ଅତୃପ୍ତି, କୃଷ୍ଣଙ୍କ ରୂପ ଅତୃପ୍ତି, ସେ ଗୋଟିଏ ରୂପ ନାମ ଅତୃପ୍ତି, ସେଇଟା ବୈଚିତ୍ରତା କୁହାଯାଏ। ଏଇଟା ଆମେ ଖୋଜୁଛେ ବୋକା ବୁଝିପାରୁ, ଏସବୁ ବହୁତ ମାନେ ଗଭୀର ଜିନିଷ ନା। ଗୋଟେ ଜୀବ କ'ଣ କେଉଁଠୁ ପାଇବ? ଆରେ କାହିଁକି ଗୋଟେ ଜୀବ ଦୁଃଖ ଦୁଃଖୀ ସେ ବୁଝିପାରୁନି। ଜୀବଟା ହେଉଛି କ'ଣ? ଆତ୍ମା ନା, ଆତ୍ମାର ସ୍ୱଭାବ କ'ଣ ହେଲା? ସେ ପରମାତ୍ମାଙ୍କର ଅଂଶ, ପରମାତ୍ମାଙ୍କର ସ୍ୱଭାବ ହେଲା ସେ ଭେରାଇଟିନେସ୍, କ'ଣ ବୈଚିତ୍ରତା ଅଛି ତାର। ଆତ୍ମାର କ'ଣ ଅଛି? ବୈଚିତ୍ରତା ଅଛି। ଆଉ ତୁମେ ତାକୁ ଗୋଟିଏ ଜିନିଷରେ କେମିତି ସାଟିସ୍ଫାଏ କରିବ? ଗୋଟିଏ ସ୍ତ୍ରୀରେ ବି ସେ ସାଟିସ୍ଫାଏ ହେବନି, ଗୋଟିଏ ଖାଇବାରେ ବି ସାଟିସ୍ଫାଏ ହେବନି, ଗୋଟିଏ ଘରରେ ବି ସାଟିସ୍ଫାଏ ହେବନି, ଗୋଟିଏ ଡ୍ରେସ୍ ଗୋଟିଏ କେଉଁଥିରେ ସାଟିସ୍ଫାଏ ହେବନି? ସେ ଦେହ ସାଙ୍ଗରେ ଆସକ୍ତି ବଢ଼େଇ ଦେଇଛି ନା, ତ ହେବନି। ସେ ସବୁବେଳେ ଗୋଟେ ଜୀବ ଖୋଜୁଛି, ଏ ଘରଟା ଭଲ ନୁହେଁ, ଏ ଜିନିଷଟା ଭଲ ନୁହେଁ, ଏଟା ଭଲ ନୁହେଁ, ସେଟା ତାର ଏଟା ସ୍ୱଭାବ, ତାର ଭେରାଇଟିନେସ୍ ଖାଲି ଖୋଜୁଛି। ଏଗୁଡ଼ାକ ବୈଚିତ୍ରତା କୁହାଯାଏ। ପ୍ରେମର ବୈଚିତ୍ରଟା ଅଲଗା, ପ୍ରେମର ବୈଚିତ୍ରରେ ତୃପ୍ତି ହୁଏ, ଅତୃପ୍ତି ବି ଆସେ, କିନ୍ତୁ ସେଥିରେ ଜୀବକୁ ବିଷାଦ ହୁଏ ନା। ବିରହଟା ବିଷାଦ ନୁହେଁ, ବିରହଟା ପ୍ରେମର ଯୋଉ ଏକ ବିଭାଜନ, କ'ଣ ପ୍ରେମର ଯୋଉ ମିଳନ ଗୋଟେ, ଆଉ ବିରହ ଗୋଟେ ବିଚ୍ଛେଦ ଗୋଟେ। ବିରହରେ ପ୍ରେମର ଆସ୍ୱାଦନ ପ୍ରକୃତ ରହିବ, କାହିଁକି ହୁଏ? ବିରହରେ କାମର ବିରହରେ କ'ଣ ପାର୍ଥକ୍ୟ? ତମେ ସବୁ ବିଚାର କରି ବୁଝିଲେ ଜାଣିବ ନା। ଆଉ ଫିଲ୍ମ ଦେଖୁଛ ନା ନାହିଁ ପ୍ରଦୀପ? ଫିଲ୍ମ ଦେଖିଛୁ ଆଗରୁ? ହଁ ଦେଖୁଛ ନା ନାହିଁ? ଦେଖିଛୁ? ଆଉ ଜାଣିଥିବୁ ମୁଁ ଫିଲ୍ମ କି ଦେଖିନି। ଫିଲ୍ମ ଦେଖିଲେ ସେ ଯୋଉ ହିରୋଇନ୍ ରାଗି ଯାଇଥିବ, ସେ କ'ଣ କରିବ? ସେ ହିରୋକୁ 24 ଘଣ୍ଟା ଚିନ୍ତା କରିବ, ସେ କରିବ ରାଗିଯିବ, ରାଗିଯାଇ ତା ଭୁଲିଯିବ, ଚିନ୍ତା କରିବ, ଚିନ୍ତା କରିବ, ନହେଲେ କ'ଣ କରିବ? ମୁଁ ମରିଯିବି, କେଉଁଠି କ'ଣ ସେ ଗଛରୁ ଡେଇଁ ପଡ଼ୁଥିବ କି ପାଣିରେ ଡେଇଁ ପଡ଼ୁଥିବ, ହିରୋ ଆସିକି ଧରି ପକଉଥିବ, ଏ ଯେଉଁ ସବୁ ଫିଲ୍ମ ସବୁ ମୁଁ ତ ଶୁଣିଛି। ଆଚ୍ଛା, ସିଏ କ'ଣ 24 ଘଣ୍ଟା ତାକୁ ଚିନ୍ତା କରୁଥିବ? ସେ ଚିନ୍ତା କରିପାରିବନି, ତା କ୍ରୋଧ ଆସିଯିବ। କାମରେ କ'ଣ ତାହେଲେ ତୁମକୁ ବିରହଟା ଆସୁଛି, ସେଠି କ୍ରୋଧ ଆସିଯାଉଛି। ଆଉ ସେ କ'ଣ, ସେ ପିଲା ମୋତେ ଫୋନ୍ କଲାନି, କ'ଣ କଲାନି, ସେ କାହା ଗୋଟେ ଭଲ ପାଇଲେଣି କି? ତାକୁ ବିରହ ଲାଗିବ ନା? ରାଧାରାଣୀ କେବେ କହିଛନ୍ତି କୃଷ୍ଣ କାହାକୁ ଭଲ ପାଇକି ରହିଗଲେ ବୋଲି? ସେ ବି ଯେତେବେଳେ ବିରହରେ କହିଦେଇଛନ୍ତି, ହଁ ସିଏ ବର୍ତ୍ତମାନ ପୁରୁଷମାନଙ୍କ ସବୁ ପାଇଲେଣି ନା, ମଥୁରାର ନାରୀମାନେ ବହୁତ ଦକ୍ଷ, ସେମାନଙ୍କୁ ପାଇକି ସେ ଆମକୁ ଭୁଲିଯିବେ, ଏସବୁ ବିରହରେ କହିଛନ୍ତି। କିନ୍ତୁ ଆଉ ଗୋଟେ କଥା ମନେ ରଖିଥିବ, ସବୁବେଳେ କାମରେ ବିଷାଦ ଆସେ, କାମଟା ଉପରେ ଦେଖିବା ପାଇଁ ଭୋଗ ଭିତରେ ହେଉଛି କେବଳ, ନହେଲେ ଭଗବାନ ଦୁଃଖଛନ୍ତି କାହିଁକି କହିଲେ? ଆଉ ପ୍ରେମରେ କ'ଣ? ପ୍ରେମର ଯେଉଁ ବିଷାଦଟା ରହିଛି ସେଇଟା ହେଉଛି ଆସ୍ୱାଦନ, ପ୍ରକୃତ ପ୍ରେମର ଆସ୍ୱାଦନ, ମିଳନର ଆସ୍ୱାଦନ ନାହିଁ। କାହିଁକି ଭ୍ରମର ଆସ୍ୱାଦନ ନା, କାମରେ ବିରହ ହେଇଗଲେ, ଯେମିତି ସ୍ୱାମୀ ସ୍ତ୍ରୀ ଅଲଗା ରହିଗଲେ, ଇଏ ତା ଦୋଷ ଦେଖିବ, ସେ ତା ଦୋଷ କାଳି ଦେବ, ଏମିତି କଲା, ସେମିତି କଲା, ଇଏ କଲା, ତା କଲା, ହେଲା ଭୁଲ ଯେମିତି ଛାଡ଼, ସେ ଆଉ କିଛି ମନର ପ୍ରେମରେ କ'ଣ ହବ? ପ୍ରେମରେ ଯେ ବିରହ ଅବସ୍ଥାରେ ସବୁବେଳେ ସ୍ଫୁର୍ତ୍ତି ଆସିବ, ସବୁବେଳେ 24 ଘଣ୍ଟା। କୃଷ୍ଣ କାହିଁକି ଚାଲିଗଲେ ମଥୁରା ଦ୍ୱାରକା, କାହିଁକି ପଳେଇଗଲେ? ଏମାନଙ୍କର ଏ ବିରହଟାକୁ ଆସ୍ୱାଦନ କରିବା ପାଇଁ। କୃଷ୍ଣ ବି ସବୁବେଳେ ଚିନ୍ତା କରୁଥିଲେ କାହାକୁ? ଗୋପୀମାନଙ୍କୁ। ଆଉ ଗୋପୀ ବି ସବୁବେଳେ ଚିନ୍ତା କରୁଥିଲେ, ଏଇ ହେଲା ପ୍ରେମ, ଏଇଟା ଏଇ ଏଇ ରସଟାକୁ ଆସ୍ୱାଦନ ପାଇଁ ସେ ଆସିଗଲା ଏଇଠି। ଏଇ ଯେତେ ଲୀଳା ହେଇ ସବୁ ଦଶମ ସ୍କନ୍ଧର ଯୋଉ ରସଲୀଳା ହଉ ଯାହା ସବୁ ହଉ, କେବଳ ଏଇ ଏଇଟାକୁ ବିରହଟାକୁ ଆସ୍ୱାଦନ କରିବା ପାଇଁ ମିଳିଲା ନା? ଏଇଟା ନାହିଁ, ସେଇଟାକୁ ଏଇ ଲୋକ ବି ବୁଝି ପାରିବେ ନା? ସ୍ୱାମୀ ସ୍ତ୍ରୀ କେବେ ବି ବିରହ ରହିଗଲେ, ଅଲଗା ରହିଗଲେ ବି ସେ କେବେ, ଯୋଉ ଆଜିକାଲି ସ୍ୱାମୀ ସ୍ତ୍ରୀ ଅଲଗା ରହୁଛନ୍ତି, ସେ କ'ଣ କରୁଛନ୍ତି? ସ୍ୱାମୀ ଅଲଗା ରହିଲା, ସ୍ତ୍ରୀ ଅଲଗା ରହିଲା, ସେ ତା ଟିଭି ଦେଖିଲା, ଇଏ ତାର ମୋବାଇଲ ଦେଖିଲା, ସେ ତାର ତାର ନା ସ୍ୱାମୀ ଚିନ୍ତା କରୁଛି 24 ଘଣ୍ଟା ବସିକି କରିପାରିବ? କାମରେ ଶକ୍ତି ନାହିଁ, କାମର କାମର କିଛି ଶକ୍ତି ନାହିଁ। କାମଟା ହେଉଛି କେବଳ ଗୋଟେ ବିଷାଦ ଜିନିଷ, ଏଇଟା ଗୋଟେ କାମଟା ମାନେ ତୁମ ଅନ୍ତର କାମ ଅଛି, ଗୋଟେ ପିଶାଚ ବୃତ୍ତି ତା ଭିତରେ ଅଛି। ପିଶାଚ କ'ଣ କରିବ? ତୁମ ଭିତରେ ପଶିବ, ତା ରକ୍ତ ଶୋଷିତ ହେଲା, ତାର ପଳେଇବ। କାମଟା ସେ କାମ ଯେତେବେଳେ ଅନ୍ତର ଭିତରେ ଆସେ, ସେଇଟା ପିଶାଚ ବୋଲି, ସେସବୁ ତୁମ ପିଶାଚ ବୋଲି ତୁମକୁ ତୁମ ରକ୍ତକୁ ଶୋଷିବ, ଶୋଇଲା ଆଉ କ'ଣ? ତାର ତାର ମାଇଣ୍ଡ ମନର ଯେଉଁ ରଜଗୁଡ଼ର ତାର ଭାବନାଟା ପୂର୍ଣ୍ଣ ହେଇଗଲା, ସେ ତା ତୁମକୁ ଛାଡ଼ିଦେବ, ତୁ ପୁଣି ବିଷାଦରେ, ଆତ୍ମା କ'ଣ କରୁଛି, ପୁଣି ବିଷାଦରେ ରହିଲା, ତୁ ଲାଗିଗଲା ତୁମକୁ ଇଏ ଆଉ ପିଶାଚ ଲାଗିଲା। ପ୍ରେମର ସେଟା ନାହିଁ, ପ୍ରେମର ଯେଉଁ ବିରହଟା ଅଛି ସେଥିରେ କ'ଣ ଅଛି? ସେଥିରେ ସବୁବେଳେ ସ୍ଫୁର୍ତ୍ତି, ସବୁବେଳେ ସେମାନେ ଗୋପୀମାନେ କୃଷ୍ଣ ଥିଲାବେଳେ ଯେତିକି ତାଙ୍କର ଚିନ୍ତା ନଥିଲା, କୃଷ୍ଣ ପଳେଇଗଲା ପରେ ଅଧିକ ଚିନ୍ତା, ଅଧିକ ଚିନ୍ତା। ସେମାନେ ତ ଆଉ କେବେ ଶୋଇବି ନାହାନ୍ତି, ରାଧାରାଣୀ ତ କେବେ ଶୋଇବି ନାହାନ୍ତି। କୃଷ୍ଣ ଥିଲାବେଳେ ତ ମଙ୍ଗଳାରତୀ ସରିଲା ପରେ ଯାଇକି ରାଧାରାଣୀ ଶୋଇଯାଆନ୍ତି, କୃଷ୍ଣ ଗଲା ପରେ ରାଧାରାଣୀ କେବେ ଶୋଇପାରନ୍ତିନି। କାହିଁକି ଶୋଇପାରନ୍ତିନି? ଆଖି ବନ୍ଦ କରିବ, ଆଖି ବନ୍ଦ କଲେ କଳା କୃଷ୍ଣ ଚିନ୍ତା ଆସିବ, ଆଖିଟା ବନ୍ଦ କଲେ କ'ଣ ହବ? ଆଉ ଅନ୍ଧକାରକୁ ଡରନ୍ତି, ଏଣେ ଆଖି ବନ୍ଦକୁ ଡରନ୍ତି। କୃଷ୍ଣ ସ୍ମୃତି ଅନ୍ଧକାରକୁ ଦେଖିଦେଲା ମାନେ କ'ଣ ହବ? ସେତେବେଳେ କ'ଣ ବିଜୁଳି ଥିଲା ନା ଆଲୋଚନା ଲାଇଟ୍ ଲାଗିଥିଲା କେଉଁଠି? ବୃନ୍ଦାବନ ସେ ମଧ୍ୟ ସେଇ କ'ଣ ତେଲ ଦୀପ, ଘୃତ ଦୀପ ତ ନାହିଁ, ଯେଉଁ ତୈଳ ଦୀପର ଗୁଡ଼ା ସବୁ ବ୍ୟବହାର କରୁଥିଲେ ସେତେବେଳେ କିରୋସିନ ଥିଲା କି? ପୂର୍ବରୁ କ'ଣ ଥିଲା? ଏଇ କରଜ ତେଲ, ତେଲ ସବୁ ଜାଳୁଥିଲେ ନା, ଆଉ ଦୀପ ସବୁ ଜାଳୁଥିଲେ, ବାୟୁମଣ୍ଡଳ ଶୁଦ୍ଧ ହଉଥିଲା, ସୁନ୍ଦର ବାସନା ଆସୁଥିଲା। ଆଉ ଦୀପରେ କ'ଣ କରିବେ? ଦୀପରେ ତେଲ ଥିବେ ସେତେବେଳେ କିଛି ମନ ମନ କ'ଣ? ସେତେବେଳେ ବି ସେ କୃଷ୍ଣ ଚିନ୍ତା, ସେ ଶିଖାକୁ ଦେଖିଲେ ବି ତାଙ୍କର କୃଷ୍ଣଙ୍କର ବସ୍ତ୍ର ଚିନ୍ତା ଆସୁଥିଲା, କୃଷ୍ଣ ଚିନ୍ତାରେ କେବେ ବିରକ୍ତ ହଉନଥିଲେ। ଅନ୍ଧକାରକୁ ଦେଖିଲେ କୃଷ୍ଣ ଚିନ୍ତା, ଆଖି ବୁଝିଦେଲେ କୃଷ୍ଣ ଚିନ୍ତା, ଶୋଇବି ନାହାନ୍ତି। ସଂସାର ବାହାର କଲେ ଦେଖା, ଯଦି କାମଟା ପ୍ରେମ ସହିତ ସମାନ, କିଏ ତା ସ୍ତ୍ରୀ କତୁରୁ ବିରହ ହେଇକି ସେ ଖାଇବା ପିଇବା ଛାଡ଼ି ଦେଇକି ସେ ଏମିତି 50 ବର୍ଷ ଅପେକ୍ଷା କରି ରହିଛି? ଆମ କର୍ମକାଣ୍ଡ କ'ଣ ରହିଛି? କେତେ ବର୍ଷ ପରେ ସୁଧି ହୁଅନ୍ତି ଖବର ନ ପାଇଲେ? ସ୍ୱାମୀ ସ୍ତ୍ରୀ ଯଦି ପଳେଇ ଯାଇଥିବ ସ୍ତ୍ରୀ, 12 ବର୍ଷ ପର୍ଯ୍ୟନ୍ତ ସେ ଅପେକ୍ଷା କରିବ, 12 ବର୍ଷ ପରେ ଆଇଗଲା ତା ଶୁଦ୍ଧି ହବ, ଆଉ ଘର ବଂଶମାନେ ଶୁଦ୍ଧି ହେବେ, ଆଉ ସ୍ତ୍ରୀ ତାର କାଚ ଭାଙ୍ଗିବ, ବିଧବା ହେଇଛ, 12 ବର୍ଷ ଅପେକ୍ଷା କରି ଆଇଲାନି ପୋତି, ଆଉ କର୍ମକାଣ୍ଡରେ ଏଇଟା ରହିଲା, ଆଉ ସେ ପୋତିର ହିସାବ ପାଇଲାନି, ଗଲା ଆଉ ତାର। ତାର ଗୋପୀମାନେ କ'ଣ କରିଥାନ୍ତେ? ମଥୁରାରୁ ହିଁ ଆଶା ଛାଡ଼ି ଦେଇଥାନ୍ତେ, 25 ବର୍ଷ ନା ବୃନ୍ଦାବନ ମଥୁରା ମିଶିକି 25 ବର୍ଷ, ମଥୁରା ଆଉ 75 ବର୍ଷ ଯୋଉ ଚାହିଁକି ରହିଲେ କୋଉଠିକି? ଦ୍ୱାରକା କୃଷ୍ଣ ଗଲେ 100 ବର୍ଷ ଚାହିଁକି ରହିଲେ, ପ୍ରତିଦିନ ଆଶାର ସଞ୍ଚାର ହଉଥିଲା। ପ୍ରେମର ଯୋଉ ବଳ ଅଛି, କାମର କ'ଣ ଅଛି? ଏଇଟା କିଛି ନା, ଜୀବନଟା ଗୋଟେ ଦୁର୍ବଳ କାହିଁକି? ତାର କାମ ପାଇଁ ନା, କାମ ମାନେ ନିଜ ସୁଖ, କେବଳ ସ୍ତ୍ରୀ ସୁଖ କଥା ଚିନ୍ତା କରନି। ତୁମେ ଯେତେବେଳେ ସବୁବେଳେ ନିଜ ବିଷୟରେ ଚିନ୍ତା କରିବ, ଭଲ ମନ୍ଦ ଏଇଟା ସବୁ ସବୁ କାମର ବିସ୍ତାର, ଏଇଟା କାମ ପାଖରୁ ସବୁ ଆସିଛି। କାମ ପୂରଣ ହେଇଗଲା ତ କାମର ପିପାସା ବଢ଼ିଲା, କାମ ପୂରଣ ନହେଲା ତ କ୍ରୋଧ ଆସିଗଲା, କାମ ପୂରଣ ହେଇଗଲା ତ ଲୋଭ ବଢ଼ିଲା, ପୂରଣ ହେଇଗଲା ସେ ଜିନିଷଟା, ଟଙ୍କା ଚାହୁଁଛ ଟଙ୍କା ମିଳିଗଲା, ଲୋଭ ବଢ଼ିଲା, ସ୍ତ୍ରୀ ଚାହୁଁଛ ସ୍ତ୍ରୀ ମିଳିଗଲା, ଧନ ଚାହୁଁଛ ଯାହା ଚାହୁଁଛ ତ ମିଳିଗଲା, ଲୋଭ ବଢ଼ିଲା। ତାପରେ ମୋହ, ଲୋଭ ଆସିଗଲା ପରେ ତାପରେ କ'ଣ ହବ? ମୋହ ଆସିଲା, ସବୁ କାମରୁ ଆସିଛି ନା। ଆଉ କହିଲେ କାମ ଏସ, ଏଇ ହେଉଛି କାମ, କ୍ରୋଧ ଏସ। ଅର୍ଜୁନ ପଚାରିଲେ କେଉଁଠୁ ଆସିଲା ଇଏ? ସେଇ କାମ, ସେଇ କ୍ରୋଧ ଯେଉଁ ସେଥିପାଇଁ ପାପ କରୁଛି ନା, ରଜତ ଗୁଣ ସମୁଦ୍ଭବ, ରଜଗୁଣରୁ ଆସିଛି। କାମରୁ ମୋହ, କାମରୁ ଯେଟା ପୂରଣ ହେଇଗଲା ତୁମର କାମ କାମ୍ୟ ବସ୍ତୁଟା, ମୋହ ଆସିଲା, ତାପରେ ମଦ କାମ୍ୟ ବସ୍ତୁ ପୂରଣ ହେଇଯିବ, ମୋର ମଦ ଗର୍ବ ଆଇଲା, ମୁଁ ଦେଖ ଭାଇ କରିଦେଲି, ମୁଁ ଏଇଟା ପାଇଗଲି, ଆଉ ଲାଷ୍ଟ ରହିଲା ମାଶ୍ଚର୍ଯ୍ୟ। ମାଶ୍ଚର୍ଯ୍ୟ ମାନେ ତୁମେ ଭୋଗ କରୁଛ ନା ଆଉ ଗୋଟେ କାମି ସେମିତି ଭୋଗ କରୁଛି, ତୁମର ଗୋଟେ କାର ଅଛି ଆଉ ଗୋଟେ ଲୋକର କାର ଅଛି, ଆସିଲା କୋଉଠୁ କାମରୁ, ସବୁ କାମରୁ ଆସୁଛି। ସେଥିପାଇଁ ଏଇ ଯୋଉ ପରିଣତି ରହିଲା ଜୀବର ଯୋଉ ଅବସ୍ଥା ରହୁଛି ଏସବୁ, ତୁମର ସନ୍ଧାନଟା ସେ ଜାଣିନି। ଆଉ ଆମର ଯୋଉ କୃଷ୍ଣ ଚେତନଟା ଅର୍ଥ ହଉଛି କେବଳ କୃଷ୍ଣଙ୍କୁ ଭଲ ପାଇବାଟା, ସେଠି ଭଲଟା ଗୋଟେ କେମିତି ପାଇବ, ଗୋଟେ ଜୀବଟା ତ ତାର ସବୁବେଳେ ଆକର୍ଷଣଟା ରହିଛି କାହା ପ୍ରତି, ତାର ନିଜର ଦେହ ପ୍ରତି, ଗୋଟେ ଖାଇବା ପ୍ରତି, ନାରୀ ପ୍ରତି, ଧନ ପ୍ରତି ତାର ଗୋଟେ ଆକର୍ଷଣ ରହିଛି, ସେ ଭଲ କେମିତି ଭଗବାନ ପାଇବ। ସେଥିପାଇଁ ଏସବୁ ଏତେ ପ୍ରକାର ବ୍ୟବସ୍ଥା କରାଯାଇଛି, କେବଳ ଏତେ ଯୋଉ ସେବା ଭଲ ମନ୍ଦ ଯୋଉ ଅନୁଷ୍ଠାନ ଗୁଡ଼ା ରଖାହେଇଛି ନା, ସବୁଥିରେ ସିକ୍ରେଟ କେବଳ ଗୋଟେ ଜିନିଷ ରହିଛି, ଏ ଜୀବଟା କେମିତି ନିଜ ସୁଖଟାକୁ ମୁଁ ଛାଡ଼ୁ। ଆଉ ନିଜ ସୁଖ ଛାଡ଼ିପାରିବି କି, ସେ ସେବା କଲେ ତା ନିଜ ସୁଖ ଦରକାର, ସେ ଯାହା କରେ ତାର ନିଜ ସୁଖ ଦରକାର। ସେଥିପାଇଁ ଚୈତନ୍ୟ ମହାପ୍ରଭୁ କହିଲେ ନା, ଇଏ ତ ହବନି ଜୀବମାନଙ୍କ ଦ୍ୱାରା। ସେଥିପାଇଁ ଯେମିତି କୁହନ୍ତିନି ଡ୍ରେନ୍ ପାଣିକି କରୁଥିବେ, ସେ କଥା କୁହନ୍ତି, ଡ୍ରେନ୍ ପାଣିକି ତାକୁ ଆଣିକି ଫିଲ୍ଟର କରିକି ଦିଆହଉଛି, ଜୀବଟା କ'ଣ, ଜୀବଟା ଶୁଦ୍ଧ ପ୍ରେମଟା କ'ଣ ଜାଣିପାରିବ ନା, ସେ ଶୁଦ୍ଧ ପ୍ରେମ କ'ଣ କି ଜାଣିପାରିବନି। ଭଗବାନଙ୍କର କେବଳ 24 ଘଣ୍ଟା ବସ, ଭଗବାନଙ୍କର ନାମ କର, ପ୍ରଭୁଙ୍କର ନାମ କର, ପ୍ରଭୁଙ୍କୁ ସ୍ମରଣ କର, ପ୍ରଭୁଙ୍କର ସେବା କର, ଏଇଟା ହେଇପାରିବ। ହେଲେ ତାଙ୍କ ପାଇଁ ସବୁ ବିଭିନ୍ନ ପ୍ରକାର ବ୍ୟବସ୍ଥା କରାହଉଛି ଗୋଟେ ଜୀବ ପାଇଁ। ଏବେ ଏଇ ଯୋଉ କୀର୍ତ୍ତନରେ ଯୋଉ ପଶିଲା, କୀର୍ତ୍ତନରେ ମହାପ୍ରଭୁ ଏଇଟା ସବୁ କଲେ ନା, ଜୀବର ରୁଚି ଆସିବନି, ଜୀବର ରୁଚି ଆସିବନି ନାମରେ। ସେଥିପାଇଁ ତାଙ୍କୁ କହିଲା, ଠିକ ଅଛି ବାଧ୍ୟ ତର୍ଜିକ କ'ଣ କୁହନ୍ତି ତାକୁ, ବିଭିନ୍ନ ବାଦ୍ୟ ଯନ୍ତ୍ର ନେଇକି ତୁମେ ବି କୀର୍ତ୍ତନ କର, କାହିଁକି କେମିତି ଗୋଟେ ପ୍ରେମଟା ତାର ଆସକ୍ତିରେ ଏଠି ଆସୁ, ନହେଲେ ଜୀବନ ଟୋଟାଲ ଯିବ ହିଁ ନା, ତାର ସବୁବେଳେ ଆସକ୍ତି କେଉଁଠି ରହିବ, ନିଜ ନିଜ ସୁଖରେ ରହିବ। ଆଉ ନିଜ ସୁଖ ରହିଲେ ସେ ଗୋଟା ବୁଝିବ କ'ଣ, ସେ ପ୍ରେମକୁ ଟୋଟାଲ ନିଜ ସୁଖ ମାନେ ହିଁ ଦୁଃଖ, ସଂସାର ଦୁଃଖୀଟା କିଏ, ଯିଏ ଯେତେ ନିଜ ସୁଖ ପଛରେ ଧାଉଁଛି ସେ ଦୁଃଖୀ। ଆଉ ନିଜ ସୁଖ ପଛରେ ଧାଇଁବା ଅର୍ଥ କ'ଣ, ତୁମେ କାମ ପଛରେ, କାମନା ପଛରେ ଧାଉଁଛ, ଧନ କାମନା ହଉ, ସ୍ତ୍ରୀ କାମନା ହଉ, ଯେଉଁ କାମନା ଧାଉଁଛ, ଆଉ ସେଇଟା ସମସ୍ତ ଜଗତ ସାରା ଖୋଜୁଛନ୍ତି, ଆଉ ଏ ସିଏ କ'ଣ ବୁଝିବେ। ତେଣୁ କୃଷ୍ଣ ଆସିଛନ୍ତି ଏଠି ଯୋଉ ପ୍ରେମର ଯୋଉ ବିରହରେ, ଯୋଉ କ'ଣ ଗୋଟେ କୁହାଯାଏ ପରକିଆ ରସରେ, ଏ ଯୋଉ ନିରବଚ୍ଛିନ୍ନ ଗୋପୀମାନଙ୍କୁ ଚିନ୍ତା କରିବେ, ଆଉ ଗୋପୀମାନେ ନିରବଚ୍ଛିନ୍ନ କୃଷ୍ଣଙ୍କୁ ଚିନ୍ତା କରିବେ। ଏ ଯୋଉ ବୈଚିତ୍ରତା, ପ୍ରେମର ଯୋଉ ବୈଚିତ୍ରତା ରହିଲା, ଆସ୍ୱାଦନ କରିବେ ସବୁବେଳେ ନିରବଚ୍ଛିନ୍ନ। ତୁମେ ଚିନ୍ତା କର, ତୁମେ 24 ଘଣ୍ଟା ଆମେ କୃଷ୍ଣ ଚିନ୍ତା କରିପାରୁଛୁ, କୁଆଡ଼େ କୁଆଡ଼େ ମନ ପଳେଇ ଯାଉଛି ନା, ହେଇପାରିବନି। ସେ ସେମିତି ଚିନ୍ତା କରୁନଥିଲେ, ପୁରା ବ୍ୟାକୁଳରେ ଚାତକ ଭଳି ଚିନ୍ତା କରିଥିଲେ। ଚାତକ କ'ଣ, ଚାତକର ସ୍ୱଭାବ କ'ଣ, ବର୍ଷା ଖାଲି କ'ଣ ଯାଇକି ରହିବ, ବର୍ଷା ଜଳ ହିଁ ପିଇବ, ଆଉ କ'ଣ କରିବ, ବଜ୍ର ହେଲେ ବି ବଜ୍ର ଆଘାତ ହବ, ଏ ବିଜୁଳି ଗୁଡ଼ାକ ଝଡ଼ଝଡ଼ କଡ଼କଡ଼ି ଝଡ଼ଝଡ଼ି ମାରୁନି କି, କେତେ ଜୋର ଆବାଜ କରୁଛି, ଘଡ଼ଘଡ଼ି ମାରୁଛି, ଚଡ଼ଚଡ଼ି ମାରୁଛି, ସେ ମରିଯିବ ବରଂ ସେ ପାଣି ପିଇବି। ଏଗୁଡ଼ା କୋଉଠି ତୁମର ଅଛି ଭଲ ପାଇବାର ଅଛି କିଛି, ଭଲ ପାଇବା ଗୋଟେ ଧକ୍କା ମାରିଲେ ତୋର ଗଲା, ଆଉ ତୁମର ଯୋଉ ପ୍ରେମ ପ୍ରେମିକା କହୁଛ ବା ଯୋଉ ଯାହା ସବୁ କହୁଛ ତୁମ ଭାଷାରେ ସବୁ, ସେ ତାକୁ ଗୋଟେ ଧକ୍କା ଲଗେଇଦେଲେ ଗଲା, ଇଏ ତାକୁ ଧକ୍କା ଲଗେଇଦେଲେ ଗଲା, ଶୋଇଲା କାମ ହେ, ତୁମ ତ ବାହାରେ ରହିବିନି, ଚାଲ ଚାଲ, ଇଏ ହବନି। ପ୍ରେମରେ ଚାତକ ଭଳି ହବାକୁ ପଡ଼ିବ, ଚାତକ କ'ଣ କରେ, ତା ଜୀବନଟାକୁ ବାଜି ଲଗେଇଛି, କେବଳ ତ ପିଇବି, ସେ ଉପରକୁ ନେବ ବର୍ଷା, ଆଉ ବର୍ଷା ଜଳ କ'ଣ ଏତେ ଶୀଘ୍ର ମିଳିଯିବ, ବର୍ଷା ହବ ମାନେ କ'ଣ ହବ, ଘଡ଼ଘଡ଼ି ହବ, ଚାତକର କ'ଣ ମରଣ ହେଇଯିବ ନାଇଁ, ସେ ସବୁ ସହିବ। ଆଜି ଗରମ ସହୁଛି କି ନାହିଁ, ଚାଁ 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 ଗରମ ହେଉଛୁ, ସୂର୍ଯ୍ୟତାପ ସହିବ, ଘଡ଼ଘଡ଼ି କି ଚଡ଼ଚଡ଼ି ଯାହା ଯୋଉ ବଜ୍ର ଆଘାତକୁ ସହିବ, କିନ୍ତୁ ତାର ଜଳ ଦରକାର, ଜଳ ବିନା ସେ ଚଳିବନି, ତାର ବର୍ଷା ଜଳ ଦରକାର। ପ୍ରେମମାନେ ପ୍ରେମିକମାନେ ଏଇଭଳିଆ, ସେ ପ୍ରେମଟା ଏ ଜଗତର ଗୋଟେ ନାହିଁ। ଆଉ ଶୁଦ୍ଧ କୃଷ୍ଣ ପ୍ରେମ ଯେନ ଜାମ୍ବ ନଦୀ ହେମ, ସୁନା ଯେମିତି, ସୁନାରେ ତୁମେ କ'ଣ, ଆଉ ସୁନାଟା କ'ଣ ସବୁବେଳେ ସୁବର୍ଣ୍ଣଟା ସବୁବେଳେ ସୁବର୍ଣ୍ଣ, ଆଉ ତାକୁ ତରଳିଲେ ସୁବର୍ଣ୍ଣ, ସେ କଠିନ ରହିଲେ ବି ସୁବର୍ଣ୍ଣ, ସବୁବେଳେ ସୁବର୍ଣ୍ଣ, କିନ୍ତୁ ତା ଦେହରେ କ'ଣ ଥାଏ, ଟିକେ ଖାଦ ମିଶେଇ ଦେଇଦିଅନ୍ତି, ଏ ବଣିଆ ସବୁ ମିଶେଇଲା ବେଳେ ସେ ତାଙ୍କର ଜାଣିଛନ୍ତି ସେ କ'ଣ ମିଶେଇଦେଲେ, କିନ୍ତୁ କୃଷ୍ଣ ପ୍ରେମଟା କ'ଣ, ସେ ଜମ୍ବୁ ନଦୀ ହେମ, ଜମ୍ବୁ ନଦୀ ଯେଉଁ ଅଛି ସ୍ୱର୍ଗରେ, ସେଠି ଯେଉଁ ସ୍ୱର୍ଣ୍ଣ ମିଳେ ସେଇଭଳି, ସେଥିରେ କିଛି ମିଶ୍ରିତ ନାହିଁ, ପ୍ରେମର କିଛି ମିଶ୍ରିତ ନାହିଁ, ନିଜ ସୁଖ, ନିଜ କାମ, ଲାଭ, ପୂଜା, ପ୍ରତିଷ୍ଠା, ଏସବୁ କିଛି। ସେଥିପାଇଁ ସେ ଲେଖିଲେ ଅନ୍ୟ ଅଭିଳାଷିତମ ଶୂନ୍ୟମ ଜ୍ଞାନ କର୍ମାଦି ଅନାବୃତମ ଆନୁକୂଲ୍ୟ କୃଷ୍ଣ ଆଞ୍ଚିଲ ଭକ୍ତିର ଉତ୍ତମ। ଏ ପ୍ରେମ କମ୍ ବଡ଼ କଥା ରହିଲାଣି, ଆଉ ଇଏ କ'ଣ କେବଳ ମାୟା ଛାଟ ମାରିଛି ବୋଲି ଖାଲି ପଳେଇ ଆସିବା କଥା ନା କ'ଣ? ଆର୍ତ୍ତି ପ୍ରପାତ ଲେଖିଲେ ଆର୍ତ୍ତି ଅର୍ଥାର୍ତ୍ତି 99% କଳିଯୁଗରେ ସବୁ କିଛି କାମନା ଅଛି ଆଉ କିଛି ସଂସାର କଷ୍ଟ ପାଇଯାଏ। ଏ ଭାଗ୍ୟବାନ ପଳେଇ ଆସିଲେ ନା, ସେଇ 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 କଷ୍ଟ ସଂସାର ମାୟା କି ତାଡ଼ ନେଇଯିବା ଆସିଲେ, କିନ୍ତୁ ଲକ୍ଷ୍ୟଟା କ'ଣ ରହିବା ଦରକାର? ଲକ୍ଷ୍ୟଟା ହିଁ ଆସିଲି ତ ସଂସାର କଷ୍ଟ ପାଇକି, କିନ୍ତୁ ସଂସାର ଯାହା ମାୟା କଷ୍ଟ ଦେଇଛି ଭଲ କରିଛି ଆସିକି। ମୁଁ ଲକ୍ଷ୍ୟଟା ଜାଣିବା ଦରକାର, ଲକ୍ଷ୍ୟଟା କ'ଣ? ଆଉ ନହେଲେ ପୁଣି ମଠ ମନ୍ଦିରକୁ ଆସିବା ଭକ୍ତ ହେଇକି ପୁଣି ନିଜ ସୁଖର ଲାଗିଲା, ସେଟା ବି ହାଡ଼ ଦୁଃଖ, ସେଟା ଦୁଃଖ ନା। ଆଉ ଇଏ ପୁଣ୍ୟ ପୁଣ୍ୟକର୍ମୀ ଯେମିତି କ'ଣ ବୁଝିବ ଜଣେ ପୁଣ୍ୟ କର୍ମୀ ଲୋକ ଅଛନ୍ତି, ତା ଭିତରେ କିଏ କ'ଣ ଅଛନ୍ତି? ପୁଣ୍ୟବାନ କର୍ମୀ ଅଛନ୍ତି, ସେ ଆମିଷ ଖାଆନ୍ତିନି, ମନ୍ଦିରକୁ ଯାଆନ୍ତି, ଏ ସେ ସିନା ପୁଣ୍ୟକର୍ମ କରୁଛନ୍ତି, ସମସ୍ୟାଟା ତାଙ୍କ ପାଇଁ ସମାନ ଅଛି କି ନାହିଁ? ସେଇ ପିଲା ଛୁଆ ସମସ୍ୟା, ସେ ଘର ସମସ୍ୟା, ସବୁ ସେ ସମସ୍ୟା ସେ ଅଛି, ନାଁଟା ଖାଲି କ'ଣ? ପୁଣ୍ୟ, ପୁଣ୍ୟବାନ। ସେଭଳିଆ ଆମେ ଯଦି ଖାଲି ଭକ୍ତ ହେଲେ ଚଳିବନି, ହଁ ଆମେ ଭକ୍ତ ହେଇଛେ ଆଉ, ଆରେ ଆମେ ପୁଣ୍ୟକର୍ମୀ ନୁହନ୍ତି, ଆମର ଲକ୍ଷ୍ୟଟା ହେଉଛି କ'ଣ? କୃଷ୍ଣ ସୁଖ। ଏ ଟ୍ରାଏ କର, ଏ ଜନ୍ମରେ, ଏ ଜନ୍ମରେ କିଛି ଚେଷ୍ଟା କର, କିଛି କର, କୃଷ୍ଣଙ୍କୁ ସୁଖ ଦେବା ପାଇଁ ଚେଷ୍ଟା କର, ଆଗେ ଗୁରୁ କୃଷ୍ଣଙ୍କୁ ସୁଖ ଦେବାକୁ ଚେଷ୍ଟା କର, ତାପରେ ତମେ ଦେଖିବ କୃଷ୍ଣ କେମିତି ତମକୁ ସାହାଯ୍ୟ କରୁଛନ୍ତି। ଆମେ ଯଦି ଟୋଟାଲ ହଁ ମୁଁ ଭଲ ଅଛି, ଏମିତି ସୁଖରେ ଅଛି, ରହିଛି, ଏମିତି ଭଜନ କରୁଛି, ଏମିତି ଭାବିବା ହବନି। ଏଇ ଯେଉଁ ଶିକ୍ଷାଟା ରହିଲା, ଗୋପୀମାନେ ଯେଉଁମାନେ କୃଷ୍ଣଙ୍କୁ ପତି ରୂପରେ, କାହାକୁ ପତି ରୂପରେ ବରଣ କରୁନାହାନ୍ତି, ସେମାନେ ହେମନ୍ତ ମାସରେ କ'ଣ କରୁଛନ୍ତି? ଅଗ୍ରହଣ, ହଁ ସେମାନେ ଆସିକି କାତାୟନଙ୍କୁ ପୂଜା କରୁଛନ୍ତି। କେମିତି ପୂଜା କରୁଛନ୍ତି? ସୁଖଦେବ ଗୋସ୍ୱାମୀ କହୁଛନ୍ତି, ଆପ୍ଲୁତାମ୍ବସି କାଲିନ୍ୟା ଜଳାନ୍ତେ ଚଦି ତାରୁଣୈ କୃତ୍ୱା ପ୍ରତିକୃତିମ୍ ଦେବୀମ୍ ଅର୍ଚ୍ଚୟନ୍ ରୂପସୈକତିମ୍ ଗନ୍ଧେ ମାଲ୍ୟେଶ୍ୱର ବିବି ବଲିଭି ଧୂପ ଦୀପକୈ ଉଚ୍ଚାବ ଉଚ୍ଚାବତେଶ୍ଚ ପହାରେମ୍ ପ୍ରବାଳ ଫଲ ତଣ୍ଡୁଲୈ ଅର୍ଚ୍ଚନ କରୁଛନ୍ତି। ଅର୍ଚ୍ଚନ ଦୁଇ ପ୍ରକାର ନା, ଗୋଟେ ହେଉଛି କ'ଣ ଚଳା ବିଗ୍ରହ ହେଉଛନ୍ତି, ଦୁଇ ପ୍ରକାର ଚଳା ଅଚଳା, ଭଗବାନ ଏକାଦଶ ସ୍କନ୍ଦର କହୁଛନ୍ତି ଚଳ ଗୋଟେ ଅଚଳ, ଚଳ ମାନେ ଯେଉଁ ବିଗ୍ରହଙ୍କୁ ଆଉ ଅଚଳ ବିଗ୍ରହ, ଅଚଳ ବିଗ୍ରହ ମାନେ ଥରେ ଯେ ପ୍ରାଣ ପ୍ରତିଷ୍ଠା କରିଦେଲ, ଭଗବାନ କହିଲେ ନା ଆଠ ପ୍ରକାର ବିଗ୍ରହଙ୍କର କଥା ସବୁ କହିଲେ, ଶୈଳୀ ଦାରୁମୟୀ ଲୋଇ ଲେପ୍ୟା ଶୈଳ ଶିଳରେ, ଏ ଯେଉଁ ଶିଳାରେ ଲୋହି ଧାତୁରେ ଶୈଳ ଲୋହି ଲେପ୍ୟା ଲେପ୍ୟା ଲେଖା ଲେଖା ମାନେ ଯେଉଁ ଫଟୋ ସୈକତି ବାଲି, ୟା ଭିତରେ ଦୁଇ ପ୍ରକାର ରହିଲା ମନୋମୟୀ ମନରେ ମଣିମୟୀ ଧାତୁରେ ମଣି ମଣି ଧାତୁରେ ଏ ଆଠଟା ଆଠଟା ଯେଉଁ ପ୍ରଭୁଙ୍କର ଏ ଅଷ୍ଟ ପ୍ରକାର ଅର୍ଚ୍ଚା ବିଗ୍ରହ ଯେଉଁ ରହିଲେ, ତା ଭିତରେ ଚଳ ରହିଲେ ଅଚଳ ରହିଲେ, କିଛି ବିଗ୍ରହଙ୍କୁ ଯେଉଁ ବିଧାନ ରହିଛି, ଯେଉଁ ଭଗବାନ ଯେଉଁ ପୂଜା ବିଧାନ କହିଛନ୍ତି, ଯେମିତି ଶୈଳ ଦାରୁ ଧାତୁର ବିଗ୍ରହ ଇଏ ଅଚଳ ହେଇଗଲେ, ଅଚଳ ମାନେ କ'ଣ ଆଙ୍କୁ ଆଉ ଉଛେଇ କେଉଁ ଲୋକ କହୁଥିଲେ ଉଛେଇ ଦିଅ, ମୂର୍ତ୍ତିକା ବାଲି ଆଙ୍କୁ ସବୁ ଉଛେଇ ପାରିବ। ଭଗବାନ କହିଛନ୍ତି ଯେମିତି ଆମକୁ ଫଟୋକୁ ପୋଛୁନେ, ପ୍ରଭୁଙ୍କୁ ଫଟୋକୁ ପୋଛିବା, ଯେମିତି ସମସ୍ତେ ବିଗ୍ରହ ସେବା କରିବନି, ଫଟୋକୁ ରଖିବା ପରିଷ୍କାର କରିବା, ଭଗବାନ କହିଛନ୍ତି ସାନ୍ନାଧି ଆବଶ୍ୟକ ନାହିଁ, ଭାଗବତରେ ବି କହିଛନ୍ତି ତାଙ୍କ ପରିଷ୍କାର କରିବାକୁ ପଡ଼ିବ। ସେ ପୂଜା ସବୁ ସମସ୍ତେ କ'ଣ ବିଗ୍ରହ ରଖିପାରିବେ କି? ସେଇଟା ବି ପୂଜା ବୋଲି ପ୍ରଭୁ ନିଜେ କହିଛନ୍ତି ଉଦ୍ଧବଙ୍କୁ, ଅର୍ଚ୍ଚନ ମାର୍ଗ ଅର୍ଚ୍ଚନ ମାର୍ଗଟା କହୁଛନ୍ତି, ମୋ ପାଇଁ କେମିତି ଫୁଲ ଗଛ ଲଗାଇବ, ଫଳ ଗଛ ଲଗାଇବ, ଭଗବାନ ନିଜେ ସବୁ କହୁଛନ୍ତି, ଜନ୍ମାଷ୍ଟମୀ କରିବ, ନୃତ୍ୟ ଗୀତ କରିବ, ସ୍ତବସ୍ତୁତି କରିବ, ନାଟକ କରିବ, ସବୁ ଭଗବାନ କହିଛନ୍ତି, କେମିତି ପୂଜା କରିବ ସବୁ ସବୁ କଥା କହିଛନ୍ତି। ଚଳ ଯେଉଁ ବିଗ୍ରହ ରହିଲେ ସେ ବିଗ୍ରହଙ୍କୁ, ସରି ଅଚଳ ଯେଉଁ ବିଗ୍ରହ ରହିଲେ ତାଙ୍କୁ ଆଉ ତାଙ୍କୁ ତୁମେ କେମିତି ପୂଜା କରିକି ତୁମେ ନାଇଁ ସେ କରିପାରିବନି, ପ୍ରାଣ ପ୍ରତିଷ୍ଠା ଶୁଦ୍ଧ ବୈଷ୍ଣବ ପ୍ରାଣ ପ୍ରତିଷ୍ଠା କରି ବିଗ୍ରହ ସବୁବେଳେ ଅଛନ୍ତି ନା ସବୁ ଯୁଗ ଯୁଗେ। ଆଉ ଭକ୍ତ ଭକ୍ତର ଯଦି ପ୍ରଥମ ସମ୍ପର୍କ ଯଦି କିଛି ଭଗବାନ ସହିତ ସମ୍ପର୍କ ହୁଏ ସମ୍ପର୍କିତ ହବ ଆଗେ ବିଗ୍ରହଙ୍କ ଦ୍ୱାରା, ସେଥିପାଇଁ ଗୁରୁ ଆଗେ ବିଗ୍ରହ ସେବା ଲଗେଇବେ, ସେ ବିଗ୍ରହ ଆରାଧନା ନିତ୍ୟନାହାନ ଦେଖୁନା କିଛି ତତ୍ଵ ରହିଲା ସୁବିଗ୍ରହଙ୍କ ସେବା, ଯାହା ବାସନ ମାଜ ଝାଡ଼ୁ ମାର, ସେ ଯିଏ ମନ୍ଦିର ମାର୍ଜନ କଲା ବି ସେ ପୂଜାରୀକି ଆସିଷ୍ଟ କଲା, ସମ୍ବନ୍ଧଟା ଆଗେ ଏଥିରୁ ଆସିବ। ଏଇଟା ଏଇଟା ଯଦି ତୁମର ନ ହେଇପାରିଲା ଆଉ ତୁମେ ଯେତେ ଯାହା କର ହେଇପାରିବନି ହେଇପାରିବନି କେବେ ସମାନ ଏଟା ବୈଦିକ ପ୍ରୋସେସ୍ ଏଟା ଭଗବାନଙ୍କର କରୁଣାଟା ପ୍ରଭୁଙ୍କର ପାଇବାର ରାସ୍ତାଟା ଏଟା ଆଉ ଏଟା କରିବାକୁ ହିଁ ପଡ଼ିବ ଚଳା ଅଚଳ ରହିଲେ ଆଉ ବିଗ୍ରହ ଭଗବାନଙ୍କର କରୁଣାମୟ ପ୍ରଭୁଙ୍କର ନାମ ବିଗ୍ରହ ବୈଷ୍ଣବ ତୁଳସୀ ସବୁ କହିଲି ନା ଆଉ ବିଗ୍ରହଙ୍କୁ ତୁମର ଯଦି ଆଦର ନ ରହିଲା ପ୍ରାର୍ଥନା କାହା ପାଖରେ କରିବ ମୁଁ ପ୍ରଶ୍ନ ପଚାରୁଛି ଗୋଟେ ଜୀବ କହିଲେ ପରମାତ୍ମାଙ୍କୁ ପ୍ରାର୍ଥନା କର ଦେଖି କରିପାରୁଛି ସିଏ କରିପାରିବନି ସେ ଜାଣିନି ପରମାତ୍ମା କେଉଁଠି ଅଛନ୍ତି ଆଉ ତାର ଶରୀର ଭିତରେ ଅଛନ୍ତି ସେ କ'ଣ ଜାଣିପାରୁଛି ମୋ ଭିତରେ ଭଗବାନ ଅଛନ୍ତି ବୋଲି କିଛି ନାହିଁ ତା ତ କିଛି ଉପଲବ୍ଧି ହେଉନି ଆଉ ହେ ଭଗବାନ ଖାଲି ଡାକୁଛି ତୁ ଭିତରେ ଅଛନ୍ତି ବା ପ୍ରଦ ଉପଲବ୍ଧି ଆମର ବି ନାହିଁ ସେ ପ୍ରାର୍ଥନା ଯେଉଁ କରିବ କାହାକୁ କରିବ ତା ଯେଉଁ ଶ୍ରଦ୍ଧାଟା ଅଛି ପ୍ରେମଟା ଅଛି ଦୁଃଖଟା ଅଛି ସବୁ ଜଣେଇବ କାହାକୁ କାରଣ ଆମେ କ'ଣ ପର୍ସନ୍ ଆମେ ଜଣେ ବ୍ୟକ୍ତି ନା ଆମେ ନିରାକାର କେବେ ଧ୍ୟାନ କରିପାରିବାନି ସେଥିପାଇଁ ଭଗବାନ କ'ଣ କହିଲେ କ୍ଲେଶ ଅଧିକାର ସ୍ତର ସ୍ତିଷାମ ଅବ୍ୟକ୍ତ ଆସକ୍ତ ଚେତ ସ୍ଥାମ ଅବ୍ୟକ୍ତ ହିଁ ଗତିର ଦୁଃଖ ଭଗବାନ କହିଲେ ବହୁତ ଦୁଃଖ ସେ ଅବ୍ୟକ୍ତକୁ ଚିନ୍ତା କରିବା କୃଷ୍ଣ ନିରାକାର ନିରାକାର ଜ୍ୟୋତିକି ଧ୍ୟାନ କରିବା ଶ୍ରୀକୃଷ୍ଣଙ୍କର ନିର୍ବିକାର ନିରାକାର ଫର୍ମକୁ ନିରାକାର ରୂପକୁ ସେମାନେ ଧ୍ୟାନ କରୁଛନ୍ତି କିନ୍ତୁ ବହୁତ କଷ୍ଟ ଭଗବାନ ନିଜେ କହିଦେଲେ ପ୍ରଭୁ ବହୁତ କଷ୍ଟ ଗତି ଦୁଃଖ ଆମେ କ'ଣ ଆମେ ସାକାର ନା ବ୍ୟକ୍ତି ନା ଆମେ ସାକାରକୁ ଦେଖିଲେ ହିଁ ଆମର ରେସିପିକେସନ ଆସିବ ଭାବ ବିନିମୟ ଆସିବ ଆଉ ବିଗ୍ରହଙ୍କର ଆଚାର୍ଯ୍ୟଙ୍କର ଯେଉଁ ବିଗ୍ରହ ରହିଲେ ଆଚାର୍ଯ୍ୟ ପ୍ରାଣ ପ୍ରତିଷ୍ଠା କରେ ବୈଷ୍ଣବ ପ୍ରାଣ ପ୍ରତିଷ୍ଠା କରେ ବିଗ୍ରହ ସହିତ ତୁମେ କମ୍ପ୍ରମାଇଜ୍ କରିପାରିବନି ଖେଳିପାରିବନି ଏମିତି ଗୋଟେ ଭଗବାନ ଖେଳନା ନୁହନ୍ତି ବିଷ ପୋଷା ଯାହା ବି ସବୁ ଭଗବାନଙ୍କୁ ପ୍ରାର୍ଥନା କରିବାକୁ ପଡ଼ିବ ତାଙ୍କ ସେବା କରିବା ଆପଣ କେମିତି ସୁନ୍ଦର ଲାଗିବ ଆପଣ ସେ ବୁଦ୍ଧି ମୋତେ ଦିଅନ୍ତୁ ରୋଷେଇ କରିବା ଭୋଗ ଲଗାଇବା ତାଙ୍କ ଶକ୍ତିଟା ତୁମର ତାଙ୍କରି ପାଖରୁ ଆସିବ ବୈଷ୍ଣବ ଯେତେବେଳେ ପ୍ରାଣ ପ୍ରତିଷ୍ଠା କରିବ କ'ଣ କହିବ ବିଗ୍ରହଙ୍କୁ କ'ଣ କହିବେ ପ୍ରଭୁ ଆପଣ ଏ ଜଗତକୁ ଅବତରଣ କରନ୍ତୁ ସିଏ ଯେତେବେଳେ ଡାକିବେ ତାଙ୍କ ହୃଦୟ ସେମିତି ପ୍ରେମ ଥିଲା ତାଙ୍କ ହୃଦୟରେ ପ୍ରେମ ନଥିଲା ସେ ଡାକିଦେଲେ କ'ଣ ଏ ବ୍ରାହ୍ମଣ ମାନେ ଯେଉଁ ପ୍ରତିଷ୍ଠା କରୁ ସେଠି କ'ଣ ଭଗବାନ ରହି ଆସିବେ କେହି କହିପାରେ ନା ଭଗବାନ ସର୍ବତ୍ର ଅଛନ୍ତି ସମସ୍ତେ ରହିବେନି କାହିଁ ଭଗବାନ ସବୁଆଡ଼େ ଅଛନ୍ତି ସେ ବିଗ୍ରହ କାହିଁ ରହିବେନି ଯେ ବ୍ରାହ୍ମଣ ପ୍ରତିଷ୍ଠା କରେ ବା ଜଣେ ସାଧାରଣ ଲୋକ ପ୍ରତିଷ୍ଠା କରେ କର୍ମକାଣ୍ଡ ଲୋକ ପ୍ରତିଷ୍ଠା କରେ ହଁ ଭଗବାନ ସର୍ବତ୍ର ଅଛନ୍ତି ସେଇଟା ବି ଭଗବାନଙ୍କର ଫର୍ମ ନା ତୁମକୁ ଧର୍ମ ଅର୍ଥ କାମ ମିଳିପାରିବ ଭକ୍ତି ବୈଷ୍ଣବ ଶ୍ରୀ ବିଗ୍ରହଙ୍କ ଛଡ଼ା ଭକ୍ତି ଆଉ କେହି ସିଏ ତାଙ୍କୁ ଭକ୍ତିରେ ଡାକିଛନ୍ତି ଶୁଦ୍ଧ ଭକ୍ତ ହେଲେ ଆହ୍ୱାନ କରିବେ ତାଙ୍କ ପାଖରେ ରହିଲା ସତ ଅଲଗା ଲୋକ ଅଲଗା ଯେଉଁ ମନ୍ଦିର ଅଛନ୍ତି ଯେଉଁଠି ବିଗ୍ରହ ସବୁ ଅଛନ୍ତି ଆମେ ଅମାନ୍ୟ ବି କରିପାରିବାନି କାହିଁକି ନା ଭଗବାନ ସର୍ବତ୍ର ଅଛନ୍ତି ସେଠି କାହିଁକି ନ ରହିବେ ତ ଯିଏ ଡାକିଛି ସେ କେଉଁଥିପାଇଁ ଡାକିଛି ମୋତେ କୁହ ଯେଉଁ ମନ୍ଦିରଟା ଯେତେ ହେଇଛି ଯେଉଁଠି ସବୁ ସେ କେଉଁଥିପାଇଁ ମନ୍ଦିର କରିଛନ୍ତି ଯିଏ ପ୍ରତିଷ୍ଠା ପାଇଁ ମନ୍ଦିର କଲା ତାକୁ ସେ ଠାକୁର କେଉଁଥିପାଇଁ ଆଇଲେ ହଁ ଆଉ ପ୍ରତିଷ୍ଠା ପାଇଁ ଆଇଲେ ଆଉ ସେ କ'ଣ ଦେବେ ତୁମେ ଡାକିଛ ସେଥିପାଇଁ ମୁଁ ଏଇଟା କଲେ ମୋ ମନ୍ଦିରଟା କୃଷ୍ଣ ମନ୍ଦିର କଲେ ମୋର ନାଁ ଆଉ ମରିଗଲେ ମୋ ନାଁଟା ରହିବ ଯାହା ଇଏ ମନ୍ଦିରଟା କରିଛି ସେଠି ସେ ବିଗ୍ରହ କ'ଣ ତୁମକୁ ଦେବେ ପ୍ରତିଷ୍ଠା ଦେବେ ଯିଏ ଧନ ପାଇଁ ମନ୍ଦିର କରିଛି ମୁଁ ମନ୍ଦିର କଲେ ମୋତେ ଧନ ମିଳିବ ତା ସେ ବିଗ୍ରହଙ୍କ ପାଖକୁ ଯାଇ ଭଗବାନଙ୍କୁ ମାଗିବ ପ୍ରଭୁ ମୋତେ ଭକ୍ତି ଦେ ସେ ଦେବି କି ସେ ମୋତେ ଆରେ ତୁ ମୋତେ କ'ଣ ଡାକୁଛି ଏମିତି ମୋତେ ଯିଏ ମୋ ବାପା ଯିଏ ମୋତେ ଯିଏ ଡାକିଛି ଯିଏ ମନ୍ଦିର କରିଛି ଯିଏ ପଇସା ଦେଇଛି ସେ ମୋତେ କେଉଁଥିପାଇଁ ଡାକିଛି ମୋର ତ ବିଚାର ଏୟା ମୁଁ କହିପାରିବିନି କ'ଣ ସିଦ୍ଧାନ୍ତ କ'ଣ କେବଳ ମୋର ମୁଁ ଜାଣିଛି ଭଲ ଭାବେ ବିଚାର ହେଉଛି ଏୟା ମୁଁ 100% ପୁରା କନଫର୍ମ ମୋ ମୁଣ୍ଡରେ ଏ ବୁଦ୍ଧି ଅଛି ଯେ ଶୁଦ୍ଧ ଭକ୍ତ ସେ ବିଗ୍ରହଙ୍କୁ ଆହ୍ୱାନ କରିନାହାନ୍ତି ସେ ବିଗ୍ରହ ଭକ୍ତି ଶୁଦ୍ଧ ଭକ୍ତି ତାଙ୍କୁ ତ ପ୍ରେମରେ ସେ ତାଙ୍କୁ ବନ୍ଧା ହେବେ ପ୍ରେମେ କୃଷ୍ଣ ବସ ହେ ପ୍ରେମେ ତାର ଭଜି ସେ ପ୍ରେମର ବସ ହୁଅନ୍ତି ପ୍ରେମିକ ଭିତରେ ଡାକିଦେବ ଆସ ସେ ଆସିବେ ହଁ ସେ ଡାକିଦେବ କାହିଁ ପାଇଁ ଆସନ୍ତୁ ଆପଣ ଜୀବକୁ ଉଦ୍ଧାର କରନ୍ତୁ ଭକ୍ତି ଦିଅନ୍ତୁ ଆଉ ଧନୀ ଯଦି ମନ୍ଦିର କଲା ସେ ଧନ ପାଇଁ ମନ୍ଦିର କରିଛି ସେ ଠାକୁର ଏଠି କ'ଣ ଦେବେ ଧନ ଦେବେ ସେ ଯେତେ ମନ୍ଦିର ଯଦି କ'ଣ ଲୋକ ଯାଉଛନ୍ତି ଆମେ ଦେଉଛନ୍ତି ହଁ ଧନ ପାଇଁ କରିଛି ତୁମେ ଯେଉଁ ଉଦ୍ଦେଶ୍ୟରେ କରିଥିବ ବିଗ୍ରହ ଆଉ ସେ ସବୁଆଡ଼େ ଅଛନ୍ତି ଆଉ ତାଙ୍କ ଉପରଟର କାହିଁକି ରହିବେନି କହିବେ ହଁ ତୁ ମୋତେ ପୂଜା ପୂଜା କଲୁଣୁ ଏତେ ପଇସା ଦେଲୁଣୁ ମୁଣ୍ଡ ପିଟୁ ଚିଠି ନେଇ ଆ ତ ଜାଣୁଛନ୍ତି ଶୁଦ୍ଧ ଭକ୍ତି ତାଙ୍କର ପାଖରେ ରହିଛି ଶୁଦ୍ଧ ଭକ୍ତ ଯେଉଁ ବିଗ୍ରହଙ୍କୁ ଆହ୍ୱାନ କରନ୍ତି ସେ ବିଗ୍ରହଙ୍କର ତାଙ୍କ ପାଖରୁ ହିଁ ତୁମକୁ ମିଳିବ ତୁମ ଜୀବନ ଯଦି କିଛି ପାଇବାର ଅଛି ତାଙ୍କ ହିଁ ସେବା ତାଙ୍କୁ ପ୍ରାର୍ଥନା ତାଙ୍କୁ ଶ୍ରଦ୍ଧା ପ୍ରୀତି ଏଠି କରିଲ ସେଥିରୁ ତାଙ୍କୁ ପାଇବାର ଅଛି କାରଣ ସେ ଆସିଛନ୍ତି ତାଙ୍କୁ ଜଣେ ଶୁଦ୍ଧ ଭକ୍ତ ଡାକିଛି କେବଳ ଏ ଜଗତକୁ ଡାକିଛନ୍ତି କାହିଁକି ଏ ଜୀବର ଜୀବକୁ ଆପଣ ଉଦ୍ଧାର କରନ୍ତୁ ଭକ୍ତି ଦିଅନ୍ତୁ ଆସି ରହିବା ପାଇଁ ବାଧ୍ୟ, ସେ କୁଆଡ଼େ ଯାଇପାରିବେ। କିନ୍ତୁ ଗୋଟିଏ କଥା ମନେ ରଖିବାକୁ ପଡ଼ିବ, ଶିବିଗ୍ରହଙ୍କୁ ତୁମେ ଯଦି ଶ୍ରଦ୍ଧା ପ୍ରୀତି ନ କଲ, ସେ ସେଠି ରହିବେ କିନ୍ତୁ ତାଙ୍କ ଶକ୍ତିକୁ ଆଉ ତୁମକୁ ଦେବେନି, ତାଙ୍କ କୃପାଟା ତୁମକୁ ଦେବେନି, ସେ କୃପାଟା ଆଉ ଜୀବ ପାଇପାରିବେ। ଆଉ ତୁମର ତାର ଶ୍ରଦ୍ଧା ଭକ୍ତି ପ୍ରୀତି ତୁମର ବଢ଼ିବ, କ'ଣ ହବ, ସେ ସେଠୁ ରେସିପ୍ରୋକେଟ୍ କରିବେ, ନହେଲେ ହବନି। ନହେଲେ ଭଗବାନ କାହିଁ କହିଥିଲେ ଭକ୍ତପୁତ୍ରମ୍ ପୁଷ୍ପମ୍ ଫଲମ୍ ତୋୟମ୍ ୟୋମା ଭକ୍ତିଆ ପ୍ରୟୋଚ୍ଛତି। ଏ କୃଷ୍ଣଙ୍କୁ ପ୍ରଶ୍ନ କରାଯିବ, ଜଣେ ଜଣେ ବିଗ୍ରହ ସେବା କାଟିପାରିବନି, ଏଇଠି ଗୋଟେ ଗୋଟେ କଥାରେ ଧରିଦିଆ ହବ ତାଙ୍କୁ। ଯେ ଲୋକ କହୁଛ ନା ବିଗ୍ରହ କ'ଣ କାଠ ବାସଣ, ଆରେ ଏଇଠି ବା ଭଗବାନ ଏଇ ଶ୍ଳୋକଟାକୁ ଧରନା। କୃଷ୍ଣ କ'ଣ କହିଲେ, ପତ୍ରମ୍ ପୁଷ୍ପମ୍ ଫଲମ୍ ତୋୟମ୍ ୟୋମା ଭକ୍ତିଆ ପ୍ରୟୋଚ୍ଛତି ତଥା ଭକ୍ତି ପ୍ରଭୂତମ୍ ଅସ୍ନାମି ପ୍ରୟତ ଆତ୍ମାନ। ତାହେଲେ କାହାକୁ ପତ୍ର ଫୁଲ ଦବ, ଭଗବାନ କ'ଣ ଗୀତାଟା ଅର୍ଜୁନଙ୍କୁ ସେଇ ସମୟରେ କହିଥିଲେ ଗୀତାରେ? ତାହେଲେ କ'ଣ କହିଲେ, ମୁଁ ଏଇ ଜ୍ଞାନଟା କାହାକୁ ଦେଇଥିଲି, ଇମମ୍ ବିବସ୍ୱତେ ଯୋଗ ପ୍ରକ୍ତବାନ ଅହମ୍ ଅବ୍ୟୟମ୍ ବିବସ୍ୱାନ ମନବେ ପ୍ରାହ ମନ ଇଖୁଆକୁ ଅବ୍ରବିତ୍। ସେ କହିଛନ୍ତି ତାହେଲେ ସବୁ ଯୁଗରେ ଗୀତା ଥିଲା କି ନାହିଁ? ସେ ସେ ସମୟରେ ଯେଉଁ ଭକ୍ତମାନେ ଥିବେ, କୃଷ୍ଣ ସବୁ ଯୁଗରେ କୃଷ୍ଣ ଭକ୍ତ ଅଛନ୍ତି କି ନାହିଁ, ରାମ ଭକ୍ତ ଅଛନ୍ତି କି ନାହିଁ, ଅଛନ୍ତି। ଯେମିତି ବର୍ତ୍ତମାନ ଚୈତନ୍ୟ ମହାପ୍ରଭୁ ଆସିଛନ୍ତି, ରାମ ଭକ୍ତ ବି ଅଛନ୍ତି, ରାମ ଭକ୍ତ ଥିଲାବେଳେ କୃଷ୍ଣ ଭକ୍ତ ବି ଅଛନ୍ତି। ସେମାନେ କାହାକୁ ପତ୍ର ପୁଷ୍ପ ଫଳ ପୁତୁଆ ଦେବେ? ସେମାନେ ତ ଗୀତା ପଢ଼ୁଥିବେ, ସେ କାହାକୁ ଦେଉଥିବେ? ବିଗ୍ରହ ଭଗବାନଙ୍କର ନାମ ରୂପ ବିଗ୍ରହ ତିନି ଚିଦାନନ୍ଦମୟ। ମହାପ୍ରଭୁ ସାଙ୍ଗେ ସାଙ୍ଗେ କହିଲେ ପାଷଣ୍ଡି, ଯିଏ ବିଗ୍ରହ ନ ମାନେ ସେ ହେଉଛି ପାଷଣ୍ଡି, ନାରକିଶ ପାଷଣ୍ଡି, ସେ ବିଗ୍ରହଙ୍କୁ ମାନୁନି, ଜମଦଣ୍ଡ ପାଇବ ସିଏ। ଆଉ ବିଗ୍ରହଙ୍କୁ ତୁମେ ଅବହେଳା କରୁଛ, ଆଉ ତୁମର ସବୁ ସବୁ ପ୍ରକାର ଅନିଷ୍ଟ ହବ। ଆଉ ବିଗ୍ରହଙ୍କୁ ତୁମେ ଆଦର କରିବନି, ତୁମର ଆଉ ଭକ୍ତି ତ ହବନି, ହବନି, ସବୁ ଅନିଷ୍ଟ ହବ। ମୁଖ୍ୟ ଜିନିଷ ସବୁବେଳେ ମନେ ରଖିଥିବେ, ଯେତେବେଳେ ଶ୍ରୀ ବିଗ୍ରହଙ୍କର ସେବାର ଅସୁବିଧା ହେଲା, ତୁମର ସବୁ ପ୍ରକାର ଝମେଳା ଆସିବ। ତୁମକୁ ଲୋକ ପଇସା ଦେଉଛନ୍ତି, ତୁମେ ପ୍ରଚାର କରିବା ପାଇଁ ଯାଉଛ, ଆରେ ତୁମେ ଯାଉଛ ଯୋଉ ପ୍ରଚାର କରିବା ପାଇଁ ଯାଉଛ, କାହା ପାଇଁ ଯାଉଛ? କୃଷ୍ଣଙ୍କ ପାଇଁ? ଆଉ କୃଷ୍ଣ ତେଣେ ଖାଇନାହାନ୍ତି, ତାଙ୍କ ତାଙ୍କ ବୁଝିନ, ତୁମେ ମୁଁ ପ୍ରଚାର କରିବା ପାଇଁ ଗଲି, କାନା ପ୍ରଚାର କରିବ? ଆଉ ଯାହାକୁ ପ୍ରଚାର କରି ଆଣିବ ସେ କାହାକୁ ପ୍ରାର୍ଥନା କରିବ? ସେ ଆସିକି ଏଠି ପ୍ରାର୍ଥନା କଲେ ଠାକୁର ରାଗିକି ରହିଥିବେ, ଇଏ କୁଆଡ଼େ ଗଲା, କାହାକୁ ଧରିକି ନେଇ ଚାଲିଲେ ଆସୁଛି, ମୋ କଥା ବୁଝୁନି, ଇଏ ଛୋଟକାମ ନାହିଁ। ଚଳ ଅଚଳ ଦୁଇ ପ୍ରକାର ବିଗ୍ରହ ରହିଲା, ଏ ଦୁଇ ଗୋପୀମାନେ ବିଗ୍ରହ ପୂଜା କରୁଛନ୍ତି, ସେ ଏ ବିଗ୍ରହ ଗୋଜେଇ ହବନି, ଏମିତି ସବୁ ବିଗ୍ରହ ସେବା ଏମିତି ଲୋକମାନେ ଆଣନ୍ତିନି, ଭକ୍ତମାନେ ଆଣିଦେବେ, ଆଣିକି ରଖିବେ କିଛି ଦିନ, ତାପରେ କହିବେ କଣ କରିବା, ମୁଁ ପୂଜା କରିପାରୁନି, ଦେ ଠାକୁର ଶୋଇ ଦେଇକି ପଳେଇ ଆସ। କିନ୍ତୁ ତୁମେ ଶୋଇ ଠାକୁର କେତେ ଦିନ ଶୋଇକି ରହିବେ, ବିଗ୍ରହ ରଖୁଛ କାହିଁକି? ସେ ଯେଉଁ କୁଆଡ଼େ ପଳେଇଯିବେ, ଯେଉଁ କୁଆଡ଼େ ଟ୍ରାଭେଲିଂ କରିବାକୁ ପଳେଇବେ, ମାସେ ମାସେ ବିଗ୍ରହଙ୍କୁ ଶୋଇ ଦେଇକି ପଳେଇ ଆସି। ହଁ ଭଗବାନ ଏତିକି ଦିନ ଶୋଇକି ରହିବେ, ତା କମର ବକା ହେଇଯିବେନି, ଉଠିପାରିବେ ଆଉ? ସେଥିପାଇଁ ସେ ସବୁ ପ୍ରଭୁପଦଟା କହିଛନ୍ତି, ସେପାଇଁ ପ୍ରଭୁପଦ କହି ନାହିଁ ଆଗ୍ରହ, ପ୍ରଭୁପଦୀ କଥା କହିଛନ୍ତି, ଆଗ୍ରହ ବିଗ୍ରହ ଗଳଗ୍ରହ ନିଗ୍ରହ, ପ୍ରଭୁପଦୀ କଥା କହିଛନ୍ତି, ତାଙ୍କ ଲେକ୍ଚର ଗୋଟେ ଶୁଣୁଥିଲି, ମୁଁ ଆଗରୁ କହୁଥିଲି କିନ୍ତୁ ଦେଖିଲେ ପ୍ରଭୁ ସତତା କଥା କହିଛନ୍ତି। ଆଗ୍ରହ ଆଗେ ଆଗ୍ରହ ହବ, ମୁଁ ବିଗ୍ରହ ଆଣି ରଖିବି, ଘରେ ରଖିବି ତ ବିଗ୍ରହ, ଉଠ ସିଏ ଗୋପାଳ ରଖିଲାଣି, ମୁଁ ରଖିବି, ଠାକୁର ସେବା କରିବି, ଆଗ୍ରହ, ତାପରେ ଆଣିବ ବିଗ୍ରହ, ବିଗ୍ରହ ଆଣିବ, ତାପରେ ଗଳଗ୍ରହ, ତଟିକି ଧରିଲା ଗଳଗ୍ରହ କ'ଣ ହେବେ, ଇଏ ହିଁ ହେଉଛି ମୋର କାଳ ବର୍ତ୍ତମାନ, କୁଆଡ଼େ ଯାଇପାରୁନି, କୁଆଡ଼େ ମନ୍ଦିରକୁ ଯାଇପାରୁନି, କୁଆଡ଼େ କିଛି କରିପାରୁନି, ଜପ ବି ହଉନି, ଆଗେ ପ୍ରଥମେ ଗୋପାଳ 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 ହବ, ତାପରେ କିଛି ଦିନ ପରେ କହିବେ ଇଏ ହିଁ ଗଳଗ୍ରହ ହେଲା, ତାପରେ ନିଗ୍ରହ, ତାପରେ କେମିତି ଆକୁ ଛାଡ଼ିବି, କାହାକୁ ଦେବି ମୁଁ? ପ୍ରଭୁ ନେବେ କି ଟିକେ ବିଗ୍ରହ, କାହାକୁ ମୁଁ କିଏ ଭକ୍ତ ବିଗ୍ରହ ନେଲେ ଦେଖିଲେ, କି ରଖୁଥିଲୁ କାହିଁ ବାପା, ତ ଦେହଟା ତୋ ଦେହର ଯତ୍ନ ନେଉଛୁ, ବିଗ୍ରହ ଯତ୍ନ ନେ, ସେଥିପାଇଁ ହବନି। ଆଚାର୍ଯ୍ୟ ମାନେ ସେଥିପାଇଁ ଉପାୟ ଦେଲେ, ସେ ବିଗ୍ରହ ଯଦି ମନ୍ଦିର ଅଛି, ମନ୍ଦିର ପାଖରେ ଭକ୍ତ ହେଉଛି, ବିଗ୍ରହ ରଖିବା କିଛି ଆବଶ୍ୟକ ନାହିଁ, ଯିଏ ଦୂରରେ ରହୁଛି ତା ପରିବାର ସମସ୍ତେ ଭକ୍ତ ହେଇଥିବା ଦରକାର, ମାନେ ବିଗ୍ରହ ସେବା କରିବ କି, ଠାକୁରଙ୍କୁ ଗୋଟେ ଦିନ ଖାଇବାକୁ ଦେବ, ଗୋଟେ ଦିନ ଦେବନି, ଶୁଖିଲା ଦେବ, କେଉଁଦିନ କୁଆଡ଼େ ଯିଏ ପଳେଇବ ତାଙ୍କୁ ଶୋଇ ଦେଇକି ପଳେଇବ, ବିଗ୍ରହ ସେମିତି ହବନି, ବିଗ୍ରହଙ୍କୁ ବହୁତ ଆଦର କରିବାକୁ ପଡ଼ିବ, ସେହି ଶକ୍ତି ତାଙ୍କ ପାଖରେ ଅଛି। ତେଣୁ ଏଇଠି କ'ଣ କଲେ, ଆପ୍ଲୁତ ଅମ୍ବସୀ କାଲନ୍ଦିଆ ଜଲାନ୍ତେ ଚୋଦିତ ଅରୁଣୀ, ଅରୁଣ ଉଦୟ ହେବା ପୂର୍ବରୁ କିଏ, ଏଇ ଯେଉଁ ଗୋପୀମାନେ, ବହୁତ ଗୋପୀ ଆସନ୍ ଯେଉଁମାନେ ଅପୌଢ଼ା ଅନୁଢ଼ା ବିବାହ ହେଇନଥିଲେ, କୁମାରୀ, ସେଥିପାଇଁ କୁମାରୀ ଶବ୍ଦ ଲାଗିବ, କୃତ୍ୱା ପ୍ରତିକୃତିମ୍ ଦେବୀମ୍ ଅର୍ଚ୍ଚୟନ୍ ରୂପ ସୈକତମ୍ ହେରାଜନ ସୈକତ, ସୈକତ ମାନେ କ'ଣ, ବାଲି, ବାଲିରେ ସେମାନେ ପ୍ରତିକୃତି କରୁଥିଲେ, କାହାର ଦେବୀଙ୍କର କି କେଉଁ ଦେବୀଙ୍କର କାତାୟନ ଦେବୀ ବା ଭଦ୍ରକାଳୀ ଭଦ୍ରକାଳୀ କାଳୀଙ୍କର ଗନ୍ଧ ମାଲ୍ୟେ ସୁରଭି ବି ବୋଲି ବି ଧୂପତି ପକେଇ ଗନ୍ଧ ମାଳ ସୁରଭି ଆଉ ଉପହାର ଦ୍ୱାରା ବୋଲି ଅର୍ଥ ଉପହାର ଧୂପତି ପକେଇ ଧୂପଦୀପ ଦ୍ୱାରା ଉଚ୍ଚା ବଚେଇ ଉପହାରେ କେତେବେଳେ ଭଲ ଜିନିଷ ମିଳେ କେତେବେଳେ ଯାହା ମିଳନ୍ତି ବିଗ୍ରହ ସେବାରେ ବଡ଼ ଜିନିଷ ହେଲା ଶ୍ରଦ୍ଧା ବିଗ୍ରହଙ୍କର ଭଗବାନଙ୍କର ହେଲା ପ୍ରୀତିଟାକୁ ସେ ଚାହାନ୍ତି ସେଥିପାଇଁ ସେ କହିଲେ ଭକ୍ତିଆ ଭକ୍ତିଆ ଅପହୃତ ଆଉ ଭକ୍ତିଆ ସୁଧାନ୍ତ କରଣରେ ପ୍ରୀତି ରହିବା ତୁମର ଦରକାର ବିଗ୍ରହ ସେବାରେ ଭଗବାନଙ୍କ ସେବାରେ ଏଠି ସେ କଥା କହିଲେ ଉଚ୍ଚା ବଚେଇ ଉପହାରେ ପ୍ରବାଲେଇ ଫଲତଣ୍ଡୁଲେଇ ସେବକ ସେଥିପାଇଁ ଯେଉଁମାନେ ଭଗବାନଙ୍କର ସେବା କରନ୍ତି ପ୍ରକୃତ ସେବାରେ ଲାଗି ରହନ୍ତି ଭଗବାନ ତାଙ୍କୁ ବି ଛାଡ଼ିବେନି ତାର ଯଦି କିଛି ବି ଭକ୍ତି ବି ଏତେ ସେ ଭକ୍ତିରେ ଏତେ ଆଡ଼ଭାନ୍ସ କରେନି କିନ୍ତୁ ତାର ଗୋଟେ ଦାୟିତ୍ୱ ନେଇକି ସେ ସେ କାମଟା କରୁଛି ଭଗବାନଙ୍କ ସେ ଭଗବାନ ତାଙ୍କୁ ବି ଛାଡ଼ିବେନି କାହିଁକି ଭଗବାନ ଜାଣିଛନ୍ତି ଯେ ଏ ଜଗତରେ ଦେହର ଦାୟିତ୍ୱ ନେବା ଲୋକ ବହୁତ ଅଛନ୍ତି ଜଗତ ସଂସାର ଦାୟିତ୍ୱ ନେବା ଲୋକ ବହୁତ ଅଛନ୍ତି ଲୋକ ସ୍ତ୍ରୀର ଦାୟିତ୍ୱ ନେଉଛି ପୁତ୍ରର ଦାୟିତ୍ୱ ନେଉଛି ଘରର ଦାୟିତ୍ୱ ନେଉଛି ଅଫିସର ଦାୟିତ୍ୱ ନେଉଛି ଦେଶର ଦାୟିତ୍ୱ ନେଉଛି ଏ ଯେଉଁ ନେତାମାନେ କେଉଁମାନେ ଏ ଯେଉଁ ମୁଖ୍ୟମନ୍ତ୍ରୀ ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ପ୍ରଧାନ ଦେଶ ଭଗବାନଙ୍କ ଦାୟିତ୍ୱ ନେବା ଲୋକ ଜଗତରେ କେହି ଜଣେ ଯିଏ ଜଗତକୁ ବନେଇଛନ୍ତି ସମସ୍ତେ ଅନ୍ୟ ସମସ୍ତଙ୍କ ଦାୟିତ୍ୱ ନେବା ପାଇଁ ଜାଣିଛନ୍ତି କିନ୍ତୁ ଯିଏ ଜଗତକୁ ବନେଇଲା ବେଳେ ତାଙ୍କ ଦାୟିତ୍ୱ ନେବା ପାଇଁ କି ନାହିଁ ତାଙ୍କୁ ଠିକ୍ ଟାଇମ୍ରେ ପାଣି ଟିକେ ଦେବା ଭୋଜନ ଟିକେ ଦେବା ସ୍ୱୟଂ ଟିକେ ଦେବା ଏଇଟା ଏଇ ଲୋକ ନାହିଁ ଭଗବାନଙ୍କୁ ଦେଖୁ ନାହିଁ ଷ୍ଟ୍ରାଇକ୍ କରିଦେଉନାହାନ୍ତି ପୂଜାରୀମାନେ ସେ ଯେଉଁ ଟ୍ରଷ୍ଟ ମନ୍ଦିର ଗୁଡ଼ାକରେ ପୁରୀର ହଉ ସେ ଯେଉଁ କ'ଣ ଆମର ଲିଙ୍ଗରାଜର ହଉ ଷ୍ଟ୍ରାଇକ୍ରେ ବସିଛେ ଆମେ କରିବୁନୁ ଉପବାସ କିଏ ରହିଲେ ଭଗବାନ ଘର ଉପବାସ ରଖିଦେବେ ଆମର ଦାବି ପୂରଣ ହେଲେ ଆମେ କରିବୁ ଦେଖ ଭଗବାନ କାହା ଅଧୀନରେ ବର୍ତ୍ତମାନ ସରକାର ଅଧୀନରେ ରହିଲେ କିନ୍ତୁ ଜଗତ ଯାହାର ସେ ତୁମ ଅଧୀନରେ ରହିବେ ଇଏ ହେଉଛି କଳିଯୁଗ ଆସିଲେ ତ ଭଗବାନ ଦୁଃଖ ହେଇଅଛନ୍ତି ଆଉ କ'ଣ କାହା ପ୍ରାର୍ଥନା ଶୁଣିବେ ଆରି କ'ଣ କାହାର କଥା ଶୁଣିବେ ସେ ଏଇ ଦୁଃଖ ନାହିଁ ବର୍ତ୍ତମାନ କରୋନା ଭଳିଆ ହେଉଛି ବାପା ସେ ଭଗବାନ କାହା ମୁହଁ ଦେଖିବାକୁ ଚାହୁଁନାହାନ୍ତି ଭଗବାନ ବର୍ତ୍ତମାନ କାହା ମୁହଁ ଦେଖିବାକୁ ଚାହୁଁନାହାନ୍ତି ଏ ଲୋକଗୁଡ଼ା ମୁହଁ ମୁଁ ଦେଖିବିନି ସେନେ କହିଲେ ବନ୍ଦ କରିଦେଲେ କେହି ଆସନା ତୁମେ ଆସିକି ମୋତେ ଖାଲି ଡିଷ୍ଟର୍ବ କରୁ ତୁମେ ତ କିଛି କରୁନା ଡିଷ୍ଟର୍ବ କରୁଛି ନାଇଁ ଭଗବାନ କହୁଛି ମୁଁ କାହା ମୁହଁ ମନ୍ଦିର ସେ ବନ୍ଦ କରିଦେଇଛି ଯେ ଭଲ ଠାକୁର ଟିକେ ଶାନ୍ତିରେ ରହୁଛନ୍ତି ଏ ଆସିକି ଯାହା ସବୁ ପ୍ରାର୍ଥନା କରିକି ମୋର ମୋ ବୋ ଆର ହଉ ମୋର ଝିଅ ବାହାର ହଉ ମୋର ଏଟା ହଉ ମୋର ସେଟା ହଉ କିଛି କରିବେ ନା ଆସିକି ଭଗବାନଙ୍କୁ ଭଗବାନ କହିଲେ ନାଇଁ ତୁମେ ଆସ ତୁମ ମୁଁ ଦେଖିବାକୁ ଚାହୁଁନି ଏଇଭଳିଆ ସବୁ ଲୋକାଲନ ହେଉଛି ନା ଭଗବାନ ବିଗ୍ରହ ପୂଜାରୀ ଯେମିତି ସରକାର ସେମିତି ସମସ୍ତେ କାହାକୁ ଆମେ କ'ଣ କ'ଣ କହିବା ଏତେ ଗୋଟେ ଗୋଟେ ନୀତି ଦ୍ୱାରା ବନ୍ଧା ହେଇଗଲାଣି ବୈଷ୍ଣବ ସେବା ସେମିତି ହେବନି ବୈଷ୍ଣବ ସେବା ସେମିତି ହେବ ତୁମେ ବୁଡ଼ିଯିବ ପତନ ହେଇଯିବ ମଠ ମନ୍ଦିରଟା ହେଇଯିବ ଯେତେ ସବୁ ମଠ ମନ୍ଦିର ଆଜି ପତନ ହେଇଗଲା କ'ଣ ମାନା ଏ ଯେଉଁ ମହନ୍ତ ପ୍ରଥା ଯେଉଁ ସବୁ ମଠ ମନ୍ଦିରଟା ବଡ଼ ବଡ଼ ମଠ ଆମର ନଥିଲା କେଉଁଠି ଯେ ମାର ମଠ ବଡ଼ ବଡ଼ ମଠ ସବୁ ଦେଖୁଛ ବୁଡ଼ିଗଲା କେଉଁଥିପାଇଁ ଏ ବିଗ୍ରହଙ୍କୁ ସବୁ ଅବେଳା କରେ ବିଗ୍ରହ ଆଗରୁ ମହନ୍ତମାନେ ନିଜେ ସେବା କରୁଥିଲେ ନିଜେ ସବୁ ଯାଉଥିଲେ ଭଗବାନଙ୍କର ଆଉ ମହନ୍ତମାନେ ଯେଉଁମାନେ ସବୁ ଥିଲେ ଯେଉଁ କ'ଣ ମଠର ଲିଡ଼ରମାନେ ସବୁ ନିଜେ କରୁଥିଲେ ଆରତୀ ବେଳେ ନିଜେ ଆସୁଥିଲେ ଭଗବାନ ଦର୍ଶନ କରୁଥିଲେ ଆଉ ସଦାପ୍ରୀତି ତାଙ୍କର ଥିଲା ସେ ତ ଛାଡ଼ିଦେବେ ସେଇଟା ଛାଡ଼ିଦେଲା ଏଇ କେଉଁଠି ନାରୀ ଆସକ୍ତ ହେଇଗଲେ କେଉଁଠି କ'ଣ କଲେ ଲୋଭର ପଡ଼ିଗଲେ ବାଲଗଲା ବୁଡ଼ିଗଲା ଆଉ ବିଗ୍ରହ ଅସନ୍ତୁଷ୍ଟ ହେଲେ ତୁମେ ସବୁ ବୁଡ଼ିଯିବ ଆଉ ପଥର ବୁଡ଼ିଗଲା ଆଉ ସେଥିପାଇଁ ପ୍ରଭୁପଦ ଭାରି ଷ୍ଟ୍ରିକ୍ଟ ଏଇ ଯେଉଁ ଟାଇମ୍ ଟେବୁଲ୍ ଏତେ ସବୁ କାହିଁ କରାହେଇଛନ୍ତି ପ୍ରଭୁପଦ ତୁମେ ତୁମେ କିଛି କରିପାରିବ ଏଇ ଟାଇମ୍ରେ ଖୋଲିବ ଏଇ ଟାଇମ୍ରେ ରଖିବ ଏମିତି ଭୋଗ ଲଗେଇବ ଏମିତି କରିବ ଷ୍ଟାଣ୍ଡାର୍ଡ ରଖାହେଇଛି ନା ଏମିତି ମନ୍ଦିର କରିବାକୁ ଗଲେ ଏହା ରଖିବ କାହିଁକି ପ୍ରଭୁପଦ ଏମିତି କରିଛନ୍ତି ନଚାଲିପାରିବନି ସଂସ୍ଥା ତୁମେ କେବଳ ଭାବ ଆମେ କେବଳ କେବଳ ପ୍ରଚାର କରିଦେଇକି ଆମେ ସଂସ୍ଥା ଚଳେଇଦେବୁ ନାହିଁ ସେଲ୍ଟର୍ କିଏ ଦେବ ସେଲ୍ଟର୍ ସେ ଯେଉଁ ଯାହାକୁ ପ୍ରଚାର କରିକି ଆଣିବା ସେ ତାଙ୍କୁ ସେଲ୍ଟର୍ ଆଶ୍ରୟ କିଏ ଦେବ ସେ କାହାକୁ ପ୍ରାର୍ଥନା କରିବେ ଏଟା ଡ୍ରାଏ ଜିନିଷ ନୁହେଁ ଏଟା ପୁରା ରସ ଜିନିଷ କେବଳ ବିଗ୍ରହ ଶ୍ରୀ ବିଗ୍ରହ ସେଥିପାଇଁ ଯାହା ସାମର୍ଥ୍ୟ ଯେମିତି ଗୋପୀମାନେ ଉଚ୍ଚା ଉଚ୍ଚେଇ ପ୍ରବାଲେଇ ଫଲ ତଣ୍ଡୁଲେଇ ତଣ୍ଡୁଲ ଦ୍ୱାରା ପ୍ରବାଳ ଦ୍ୱାରା ବିବିଧ ଉଚ୍ଚା ବଚେ ଅର୍ଥ ବିବିଧ ବିଭିନ୍ନ ଦ୍ୱାରା ସେ ସବୁ ପୂଜା କରୁଥିଲେ କ'ଣ ପୂଜା କରୁଥିଲେ କେମିତି କହିବେ ମନ୍ତ୍ରରେ ଏଠି କହୁଛନ୍ତି କାତାୟନି ମହାମାୟେ ମହାଯୋଗୀ ନଦୀଶ୍ୱରୀ ନନ୍ଦ ଗୋପ ସୁତମ ଦେବୀ ପ୍ରତିମେମ କରୁତେ ନମଃ ଇତି ମନ୍ତ୍ର ଜପନ୍ ତସ୍ୟ ପୂଜାମ ଚକ୍ରୁ କୁମାରିକା ଏଠି ଜଣାପଡ଼ିଲା ସେମାନେ କି ବିବାହ କୁମାର କୁମାର ଲାଗେନି କୁମାର ଲାଗେ ନା ଶ୍ରୀଯୁକ୍ତ ପରେ ଲାଗୁଛି ଆଗେ କ'ଣ ଲାଗେ ଆଗରୁ କ'ଣ ଲେଖା ପାଠ ପଢ଼ୁଥିଲୁ କ'ଣ ଲେଖାଯିବ କୁମାର, ଯଦି କୁମାର ତା ନାଁ ଲେଖା, କୁମାରୀ ଲେଖାବେ ନା ଆଗେ, କୁମାରୀ କୁମାର କୁମାରୀ, ଏ କୁମାରିକା ଲେଖା ହେଲା, କୁମାର ମାନେ ଏମାନେ ସୁଖୀ ବିବାହ ହେଇନାହାନ୍ତି, ନିତ୍ୟ ସିଦ୍ଧ ଗୋପୀ, କିନ୍ତୁ ଏଇ ରସକୁ ଆସ୍ୱାଦନ କରିବା ପାଇଁ କାହାକୁ ପୂଜାଆଜି କରୁଛନ୍ତି, କାତାୟନି। ଜଣେ ପ୍ରଶ୍ନ କରିଥା, ସେମାନେ ତ ପୂଜା କରୁଛନ୍ତି, ଆମେ ପୂଜା କରିବୁ? ହଁ ଠିକ୍ ଅଛି, ତୁମେ ପୂଜା କରିପାର, ତୁମ ଅନ୍ତର ଭିତରେ ପ୍ରେମ ଥିବା ଦରକାର। ତା ପୂର୍ବରୁ ତୁମ ଅନ୍ତର ଭିତରେ ଯଦି ପ୍ରେମ ନାହିଁ କୃଷ୍ଣଙ୍କ ପାଇଁ, ତୁମେ ଯଦି ଦେବତାଙ୍କୁ ପୂଜା କର, ତୁମ ଅନ୍ତର ଭିତରେ ପୁଣି ସେଇ କାମନାଟା ଆସିବ, ତାଙ୍କୁ କୁଆଡ଼େ ମାଗିଦେବ, କିଛି ଅଲଗା ଜିନିଷ ମାଗିଦେବ, ମୋ ଧନ ଦିଅନ୍ତୁ, ମୋତେ ଦୁଃଖ ଦିଅ, ମୋର ଦୁଃଖ ପାର କରନ୍ତୁ, ମୋତେ ଏମିତି ହେଉଛି, ମୋର ବୁଢ଼ ପୁଅ ଦିଅନ୍ତୁ। ଗୋପୀମାନେ କ'ଣ ମାଗୁଛନ୍ତି? କୃଷ୍ଣଙ୍କ ପତି ରୂପରେ ମାଗୁଛନ୍ତି। କାତାୟିନୀ ମହାମାୟ ମହାଯୋଗିନୀ ଅଧୀଶ୍ୱରୀ ନନ୍ଦଗୋପ ସତମ ଦେବୀ ପତିମେ କୃତେ ନମ। ଏଇ ମନ୍ତ୍ର, ଇତି ମନ୍ତ୍ର, ଏଇଟା ମନ୍ତ୍ର ସୁଖଦେବ କ୍ଲାରିଫାଏ କରିଦେଲେ ନା, ଆରେ ଗୋପୀ ଏମାନେ ନିତ୍ୟ ସିଦ୍ଧ ଗୋପୀ ହେଇକି ଏମାନେ କେମିତି ଦେବୀଙ୍କୁ ପୂଜା କରୁଛନ୍ତି, କୃଷ୍ଣ କ'ଣ ନ ଦେଇପାରିବେ? ଜଣେ ପ୍ରଶ୍ନ କରିବ, କୃଷ୍ଣ ଭଗବତ ଗୀତାରେ କ'ଣ କହିଛନ୍ତି? ଅହଂ ସର୍ବଜ୍ଞାନ ଭକ୍ତାରାମ ପ୍ରଭୁ ରହିବ, ମୁଁ ସବୁ ସବୁ ଫଳ ଦଉଛି, ମୁଁ ସବୁ ଜିନିଷ ନା, ମୋ ବିନା କୌଣସି କାର୍ଯ୍ୟ ହେଇପାରିବନି, ମୁଁ ହିଁ ଦଉଛି ସମସ୍ତେ। ଆଉ ଦେବାଦେବୀ ମାଧ୍ୟମରେ ଭଗବାନ ସେ ଶ୍ଳୋକ କହିଲେନି, ମୁଁ ସମସ୍ତ ଦେବାଦେବୀଙ୍କର ତନୁ ସେ ଶ୍ଳୋକ କହିନାହାନ୍ତି? ଯିଏ ଯେଉଁ ସେ ଶ୍ଳୋକ କହିଲେ, ମୋତେ ଇଚ୍ଛା କରୁଛି ଅର୍ଚ୍ଚନ କରିବା ପାଇଁ, ମୁଁ ତାକୁ ସେ ତନୁରେ, ଆଉ ଫଳ ବି ମୁଁ ଦଉଛି। ଯେଉଁ ଦେବାଦେବୀ ଫଳ ଦଉଛନ୍ତି, ସେମାନେ ଫଳ କିଏ ଦଉଛନ୍ତି? କୃଷ୍ଣ ଅନୁମତି ଦେଲା ପରେ ଦେବାଦେବୀ ମାନେ ଫଳ ଦଉଛନ୍ତି। ଆପଣ ସେଠି କ'ଣ କହିଦେଲେ? ଅନ୍ତବତ୍ତମ ଫଲମ ତେଷାମ ତଦ ହୁଅନ୍ତି ଅଳ୍ପ ମେଧସମ, ସେଠି କହିଲେ ଅଳ୍ପ ମେଧସମ, ତାହେଲେ ଇଏ ତାଙ୍କର ନିଜର ଗୋପୀମାନେ କାହିଁକି କୃଷ୍ଣଙ୍କୁ ପୂଜା କରୁଛ, ଏ ଦେବୀଙ୍କୁ ପୂଜା କରୁଛ? ଏ ପ୍ରେମର ବୈଚିତ୍ର୍ୟ ସବୁବେଳେ ବୁଝିବାକୁ ପଡ଼ିବ। ବିରହରେ ସେମାନେ ଏତେ ଆତୁର ହେଇଯାଇଥିଲେ, ଭୟ କରୁଥିଲେ, କାହିଁ କ'ଣ ଭୟ କରୁଥିଲେ, କାହାକୁ ଭୟ କରୁଥିଲେ? ବାପା ମା ମାନଙ୍କୁ, କାହିଁକି? ସେତେବେଳେ ବାଲ୍ୟ ବିବାହ ପ୍ରଥା ଥିଲା ନା, ଆମକୁ କୃଷ୍ଣଙ୍କୁ ଛାଡ଼ିକି ଆଉ କେଉଁଠି ବିବାହ କରିଦେବେ, ଲୋକ ବିପଦ ପଡ଼ିଲେ ସେ କାହାକୁ କ'ଣ କରିବ? ଗୋଟେ ଓଡ଼ିଆରେ ନାହିଁ, ଭାସି ଯାଉଥିବା ଲୋକ କୁଟା କ୍ଷୟକୁ ଆଶ୍ରୟ କରେ, ଏ ଭାସି ଯାଉଛୁ, ତୁ ବି ଭାସୁଛୁ, କୁଟା ବି ଭାସୁଛି, ତୁ କୁଟା କେମିତି ଆଶ୍ରୟ କରୁ, ଭାସି ଯାଉଛି ବା, ସେ କୁଟାକୁ ଆଶ୍ରୟ କରେ। ଗୋପୀମାନେ ଏତେ କୃଷ୍ଣଙ୍କୁ ପାଇବା ପାଇଁ ତା ଲାଳସା ଥିଲା, ଓ ଆମେ ଆମେ ଅନୁଟା ଏବେ ଅଛୁ, ବିବାହ ହେଇନୁ, ପ୍ରାପ୍ତ ବୟସ୍କ ହେଲା ମାତ୍ରେ ଆମକୁ ସାଙ୍ଗେ ସାଙ୍ଗେ ବାପା ମାନେ ବିବାହ କରିଦେବେ, ଏ ସମାଧାନ କିଏ କରିବ? କେବଳ ଯଦି ବିରହ ବ୍ୟାକୁଳରେ ସେମାନେ, ସେ ତ ଶୁଦ୍ଧ ଭାବ ତାଙ୍କର ଥିଲା, ସିଏ କ'ଣ କୃଷ୍ଣଙ୍କ ଭଗବାନ ବୋଲି କ'ଣ ଜ୍ଞାନ କରିବେ ନା କ'ଣ? ପତିପା ଏଠି କହୁଛନ୍ତି ବା, ନନ୍ଦଗୋପସୁତମ ଦେବୀ, ହେ ଦେବୀ କାହାକୁ ଆମ ପତି ରୂପରେ ଦିଅ? ନନ୍ଦଗୋପର ପୁତ୍ର, ସେ କିଏ? କୃଷ୍ଣ। ନନ୍ଦସୁତମ ଦେବୀ ପତିମେ କୁରୁତେ ନମଃ। କୃଷ୍ଣ ଯେ ପୁରା ନନ୍ଦଗୋପସୁତ ହେଇଥିବେ, ବିଷ୍ଣୁଙ୍କର ଗୋଟେ ନାମ ବି କୃଷ୍ଣ ଅଛି, ସେ କାଳେ ବିଷ୍ଣୁ ଦେବୀ ବୁଝିବେ କାଳେ ବିଷ୍ଣୁ ବୋଲି କହିଲେ ନା, ନନ୍ଦସୁତମ ନନ୍ଦଗୋପସୁତମ, କାଳେ ଆଉ କେଉଁ ନନ୍ଦ ଥିବେ, ତାଙ୍କ ପୁଅକୁ ପୁଣି କୁଆଡ଼େ ତୁମେ ବିବାହ, ଆମକୁ ବିବାହ ହେବାକୁ ପଡ଼ିବ ନାହିଁ, ନନ୍ଦଗୋପ ଗୋପକୂଳରେ ଥିବା ନନ୍ଦର ପୁଅକୁ ସେ ଆମର ପତି ହବ। ଏ ମନ୍ତ୍ରରେ ଇତିମନ୍ତ୍ର ଜପନ୍ତ ସେ ପୂଜାମ ଚକ୍ର କୁମାରିକା, ଏ ପୂର୍ବ ଶ୍ଳୋକର ଅନ୍ୱୟ ରହିଲା, ସେ ପୂଜା କରୁଥିଲେ, ଏ ମନ୍ତ୍ର ଦ୍ୱାରା ପୂଜା କରୁଥିଲେ। ଚକ୍ରପତି ଲେଖିଲେ, ହେ କାତାୟନୀ ନନ୍ଦଗୋପ ସୁତଙ୍ଗେ ପତିମ କରୁ, ହେ କାତାୟନୀ ଦେବୀ ନନ୍ଦଗୋପ ସୁତଙ୍କୁ ଆମର ପତି ରୂପରେ ପ୍ରଦାନ କରନ୍ତୁ। ନନୁ କୁର୍ବିତ ଅନେନ ମୟେବ କିମିତି ତତ୍ର ସ୍ୱତନ୍ତ୍ର ଅର୍ପ୍ୟତେ। ପ୍ରଶ୍ନ କରୁଛନ୍ତି, ଦେବୀ କହିବେ, ମୋତେ କାହିଁ ତୁମ ବିବାହ ବିଷୟରେ ମୋତେ ସ୍ୱତନ୍ତ୍ରତା ଅର୍ପଣ କରୁଛ, ତୁମର ବିବାହ ବିଷୟ ମୋତେ ଯେଉଁ ସ୍ୱତନ୍ତ୍ରତା କାହିଁକି ଅର୍ପଣ କରୁଛୁ, କ'ଣ ତୁମର ଆବଶ୍ୟକ ଅଛି, ସ୍ୱତନ୍ତ୍ର ଭାବରେ ତୁମେ କାହିଁ ଯାଉଛ ନନ୍ଦଗୋପପତିଙ୍କୁ? ଅହମ୍ ତୁ ତଦର୍ଥମ ତତ୍ ପିତରୋ ପ୍ରେରିଷ୍ୟାମି। ଠିକ୍ ଅଛି, ତୁମେ ବ୍ୟସ୍ତ ହୁଅନି, ମୁଁ ଦେବୀ କହୁଛନ୍ତି ତାଙ୍କୁ, କାହାକୁ? ଗୋପୀମାନଙ୍କୁ। ତୁମର ମୋତେ ସ୍ୱତନ୍ତ୍ରତା ପ୍ରଦାନ କରୁଛ, କ'ଣ? ମୁଁ ହିଁ ନନ୍ଦଗୋପ ସୁତଙ୍କର, ତୁମକୁ ନନ୍ଦଗୋପ ସୁତଙ୍କର, କୃଷ୍ଣଙ୍କର ବା ନନ୍ଦଗୋପ ସୁତ, ନନ୍ଦଗୋପଙ୍କର ଯେ ସୁତ, ତାଙ୍କ ସହିତ ବିବାହ କରିବି। ଠିକ୍ ଅଛି, ମୁଁ କରିଦେବି, ବ୍ୟସ୍ତ କିଛି ହୁଏନି, ମୋତେ ସ୍ୱତନ୍ତ୍ରତା ତୁମେ ଦେଲ, ମୁଁ କ'ଣ କରିବି? ତୁମ ବାପାମାନଙ୍କୁ ଯାଇ କହିବି, ମୁଁ ମହାମାୟୀ ନା, ମୁଁ ଯାହା କହିବି ତୁମ ବାପା ମା ମାନେ ମାନିବି। ଏଠି ସେ କହୁଛନ୍ତି ସେ କଥା, ନନୁ କୁର୍ବିତ ଅନନ୍ୟମୟ କିମ୍ବା ତତ୍ ସ୍ୱତନ୍ତ୍ର ଅର୍ପତେ ଅହମ୍ ତୁ ତଦାର୍ଥମ, ମୁଁ ସେଇଥିପାଇଁ ତୋ ତ ପିତର ହଉ, ପିତା ମାତାଙ୍କୁ ଯାଇକି ପ୍ରେରଇଛି ଆମେ, ମୁଁ ପ୍ରେରଣ କରିବି, ମୁଁ ତ ଯାହା କହିବି ସେମାନେ ମାନିବେ ଆଉ। ମାତ୍ର ତସ୍ମାତ୍ କାରୟତି ଦେହି ବା ପ୍ରଯୁଜ୍ୟତମ ଇତି ଆସଂକ୍ୟମ ସବୈକଲ୍ୟ ମାହ। ଟିକେ ତୁମେ ବ୍ୟସ୍ତ ହୁଅନି, ତୁମେ ମୋତେ ଏତେ ପୂଜା କଲଣି, ମୁଁ ଯାଉଛି ତୁମ ଆପମାନଙ୍କୁ ସବୁ ଅନ୍ତରରେ ପ୍ରେରଣ କରିବି, ସେମାନେ କ'ଣ କରିବେ? ମୁଁ କହିଦେବି ତୁମ ସମସ୍ତଙ୍କ, ତୁମ ଯେଉଁ କନ୍ୟା ଗୁଡ଼ାକ ସବୁ ବିବାହ କର ନନ୍ଦଙ୍କର ପୁଅ ସହିତ ଆଉ, କହିଦେବି ଚ। କହିଲେ ନା ନା ନା, ସେଟା ଆମେ ଚାହୁଁନୁ। ଏଠି କହୁଛନ୍ତି ହେ ମହାଯୋଗିନ, ସେଥିପାଇଁ କହିଲେ ନନ୍ଦ କହିଲେ ନା କାତାୟନି ମହାମାୟେ ମହାଯୋଗିନ। ମହାମାୟେ କାହିଁ କହିଲେ ତୁମେ ମାୟା? ସେ କହିଲେ ହଁ ମୁଁ ମାୟା, ମୁଁ ଜାଣିଛି, ମୁଁ ମାୟା କରିଦେବି ବର୍ତ୍ତମାନ ଯାଇ, ଯାହା କହିବି ସେମାନେ ମାନିବେ। କିଏ? ତୋ ବାପା ମା ମାନେ ମାନେ। କହିଲେ ନା ନା, ଆପଣ ମହାଯୋଗିନ, ଆପଣ ସେ କାମ କରନ୍ତୁନି, ମହାମାୟା ଠିକ କରିଦେଇପାରିବେ କାହାକୁ? ବାପା ମାମାନଙ୍କୁ। କିନ୍ତୁ ମହାଯୋଗିନ ଶବ୍ଦ ଆମେ କହୁଛୁ, ଆପଣ ମହାଯୋଗ ଶକ୍ତିକୁ ପ୍ରୟୋଗ କରନ୍ତୁ ନା, ମୁଁ କ'ଣ କରିବି? ସେଠି କହୁଛନ୍ତି ତେନ ସଂଯୋଗ ସ୍ତୁଏବ ଶୀଘ୍ରମ ସମ୍ପାଦ୍ୟ ନ ତୁ ପିତ୍ରାଦି ବ୍ୟବଧାନେନ ଉପଦ୍ରବେଣ। ବାପାଙ୍କ ଏଇଟା ଜାଣିଲା ମାନେ ଆମକୁ ଉପଦ୍ରବ କରିବେ, ଆମେ ବ୍ୟବଧାନ ବି ସହିପାରିବୁନୁ। କେତେ କେବେ ଅପେକ୍ଷା କରିବୁ? ବାପା କହିବେ ହଁ କେତେ ଦିନ ଯାଉ ଦେଖିବା କୃଷ୍ଣଙ୍କ ସହିତ ବାହାଘର, ଏସବୁ ଆମକୁ ସମୟ ନାହିଁ, ବ୍ୟବଧାନ ଆମେ ସହିପାରିବୁନୁ। ମାନେ କେତେ କୃଷ୍ଣଙ୍କ ପାଇବା ପାଇଁ ସେମାନେ ବ୍ୟାକୁଳ ହଉଥିଲେ, ସମସ୍ତେ ଛୋଟ। ତେଣୁ ଶୀଘ୍ର ସମ୍ପାଦ୍ୟ ନ ତୁ, ଏଇଟା ଶୀଘ୍ର ମୋତେ ଆମକୁ ସବୁ ସମ୍ପାଦନ କର। ସଂଯୋଗ ତୁଏ ତୁମେ ମହାଯୋଗୀ ନା, ମହାଯୋଗିନ ନା, ତୁମେ ସାଙ୍ଗେ ସାଙ୍ଗେ ସମ୍ପାଦନ କର, କେମିତି କୃଷ୍ଣ ପତି ରୂପରେ ପାଇବୁ। ପିତ୍ରା ଆଦି ବ୍ୟବଧାନ ଉପଦ୍ରବେଣ, ପିତାଙ୍କ କେବେ କରିବେ ବିବାହ, ତାପରେ ଉପଦ୍ରବ କରିବେ, କାଳେ କହିବେ ତୁମେ କାହିଁକି ସମସ୍ତେ ଚାହୁଁଛ ତାଙ୍କୁ ବିବାହ ପାଇଁ, ତୁମେ ଅଲ୍ୟ କାହାକୁ ବିବାହ ହବ, ଆମେ ସେଟା ଚାହୁଁ। ପରମ ଉତ୍କଣ୍ଠିତ ଅଭିସାର ଅସ୍ମାଭିମ କାଳ ବିଳମ୍ବ ଅସହତ୍ଵ। ଭଗବାନଙ୍କୁ ଏମିତି ସବୁ ପ୍ରାପ୍ତ, ଯେଉଁମାନେ ପ୍ରଭୁଙ୍କୁ ପାଇଛନ୍ତି ତାଙ୍କ ଅନ୍ତର ସବୁ ଏଇଭଳିଆ, ବହୁତ ହାଇ ଲେବୁଲ ଜିନିଷ ନା। ପରମ ଉତ୍କଣ୍ଠା, ଏ ଚାତକ ସହିତ ତୁଳନା କରାହେଲା, ରାଧାରାଣୀ ଯେଉଁ ଚାତକ କହିଛନ୍ତି ନା, ଚାତକ କ'ଣ କରିଥିବ? ସେ ସୁଖ ଦୁଃଖ ସବୁକୁ ଛାଡ଼ିକି ସେ ପରମ ଉତ୍କଣ୍ଠାରେ ଜୟନ୍ତୀ କେତେବେଳେ ବର୍ଷା, ଭଗବାନଙ୍କୁ ପାଇବାକୁ ହେଲେ ଏମିତିକା ଅନ୍ତରେ ଭଗବାନ, ଜଣେ କହିବ କେମିତି କେମିତି ଏଇଟା ହବ, ଭିତରେ ଆସିବ କେମିତି? ଆରେ ତାଙ୍କ ତାଙ୍କୁ ପାଇବାକୁ ହେଲେ ତାଙ୍କର କୃପାଟା ଦରକାର, ଆଉ କିଛି ଉପାୟ ନାହିଁ। ଭକ୍ତିଟା ଭକ୍ତି ତିଆରି କରେ, ଭକ୍ତିଆ ସଞ୍ଜାଏ ତ ଭକ୍ତିଆ, ତୁମେ ପାରିବନି, ଭକ୍ତି ହିଁ ଭକ୍ତି ସୃଷ୍ଟି କରି ସେ କୃପା, ନହେଲେ କେମିତି ହବ? ଆମେ ଯଦି କରିଦିଅନ୍ତେ ସବୁ ଆମ ଆମ ଦ୍ୱାରା ହେଇଯାନ୍ତା, ତାହେଲେ ମନ୍ତ୍ର କ'ଣ ଦରକାର ଅଛି, ଦୀକ୍ଷା କ'ଣ ଦରକାର ଅଛି, କ'ଣ ମନ୍ତ୍ର ତ ଜାଣିଛେ, ଦୀକ୍ଷା କ'ଣ ଦରକାର ଅଛି? ଏତେ ମଠ ମଙ୍ଗଳାରତୀ ଉଠୁ, ଯେତେବେଳେ ଖାଇଲେ ଯେତେବେଳେ ଶୋଇଲେ ଠାକୁରଙ୍କୁ ଡାକି ଦେଇକି ପାଇଯାନ୍ତି, ସିଏ ହବନି। ଶହେଟା ବୁଲା ବଳଦକୁ ନେଇକି, ଏ ବା ଶହେଟା ବୁଲା ବଳଦକୁ ଷଣ୍ଡକୁ ଆଣିକି ତୁମେ କହିବ ମୁଁ ଗୁଣ୍ଠେ ଜମି ଚାଷ କରିବି, ହବ ନା? ହଁ, ତୁମେ ତୁମେ ଯାଇ ମେଡ଼ିକାଲରେ ପଡ଼ିବ, ବୁଲା ବଳଦ ଏଇ ନୃସିଂହ ଭଳିଆ, ତା କାନ୍ଧରେ ତୁ ଜଳେ ପକେଇ ପାରିବୁ, ସେ ଡେଇଁବ ତୋ ଉପରକୁ ବୁଲା ବଳଦ, ଆଉ ତା ଦ୍ୱାରା କିଛି ହବନି। ଗୋଟେ ଗୋଟେ ଗୁଣ୍ଠୁ ଗୋଟେ ବିଶ୍ୱ ଜମି ଯାହା କୁହନ୍ତି ଓଡ଼ିଆରେ, ତାକୁ ଚାଷ କରିପାରିବୁନି। ବୁଲା ବଳଦ ଯିବ ଗୋଟେ ସେଇଭଳିଆ, ଯେଉଁଟା ବୁଲା ବଳଦ ଆଉ ତା ଦ୍ୱାରା କ'ଣ ଏଗୁଡ଼ା ସବୁ କିଛି ହେଇପାରିବ? ସେ କ'ଣ ଚାଷ କରିକି ନା, ସିଏ ତା କାନ୍ଧରେ କ'ଣ ପକେଇବ, ସେ କ'ଣ ଦାୟିତ୍ୱ ନେଇକି ଗୋଟେ ଯିବ? ତା ଦେହ ଅଛି, ତା ମନ ଅଛି, ଇନ୍ଦ୍ରିୟ ଅଛି, ଭୋଗ ବୁଦ୍ଧି ଅଛି, ସେ କ'ଣ କୃଷ୍ଣଙ୍କୁ ପାଇବା ପାଇଁ ଯିବ? କ'ଣ ସେ ଭକ୍ତି ପାଇପାରିବ? ସେ କୃଷ୍ଣ ସବୁ ବ୍ୟବସ୍ଥା କରୁଛନ୍ତି, ପଠଉଛନ୍ତି ଭକ୍ତକୁ, ଭକ୍ତ ଅନ୍ତରେ ଭକ୍ତି ଅଛି, ଭକ୍ତ ଅନ୍ତରେ ଭକ୍ତି ଅଛି ନା, ସେ ଭକ୍ତ ସେ ଜଗତରେ ଆସୁଛନ୍ତି, ସେମାନେ ଯାହା କୃପା କରିବେ ତା ଅନ୍ତରରେ ଭକ୍ତି ହବ। ସେଥିପାଇଁ ସେ କହିଥିଲେ ଯଶ୍ୟ ପ୍ରସାଦାତ୍ ଭଗବତ ପ୍ରସାଦ, ସେଥିପାଇଁ ସେ କହିଲେ ପ୍ରସାଦାତ୍ ଭଗବତ ପ୍ରସାଦ। ଆମେ କାଳ ବିଳମ୍ବ ସହିପାରିବୁନୁ। କୃଷ୍ଣସ୍ୟ ସମ୍ପ୍ରତି ଉପନୀତତ୍ୱେନ ବିବାହ ଯୋଗତ୍ୱାତ୍, ତୁମେ ଗୋଟେ କାମ କର, କୃଷ୍ଣଙ୍କର ସମ୍ପ୍ରତି ଅନୁପବିତତ୍ୱ ହେତୁ ବିବାହ କରା ଅସମ୍ଭବ। କିଏ କହିଲେ? ଯୋଗମାୟା କହିଲେ, ଏଇ ଯୋଗମାୟା ତ ନୁହେଁ, ଆମର ମହାମାୟା, ସେଇ ମହାଯୋଗିନ ଯୋଗମାୟାଙ୍କର ଅଂଶ। କିଏ? କାତ୍ୟାୟନୀ ଦେବୀ କହିଲେ, ତୁମେ କହୁଛ କାଳ ବିଳମ୍ବ କରିବନି, ସାଙ୍ଗେ ସାଙ୍ଗେ ବିବାହ ହବ, ବାପା ବାପାଙ୍କୁ ଅପେକ୍ଷା କରିବନି, ଉପଦ୍ରବ ସହିବନି, ବିବାହ ଏବେ ତୁମେ ହେଇପାରିବନି। କାହିଁ ହେଇପାରିବନି? କୃଷ୍ଣଙ୍କର ଉପବୀତ ଗ୍ରହଣ କରୁନାହାନ୍ତି ଆଗେ, କ୍ଷତ୍ରିୟମାନେ ଗୋପାଳମାନେ ତାଙ୍କର ତ ସେ କ୍ଷତ୍ରିୟ କୂଳରେ, କିଏ କୃଷ୍ଣ ଆସିଥିଲେ କ୍ଷତ୍ରିୟ କୂଳରେ ବସୁଦେବଙ୍କର ହିସାବରେ, ନନ୍ଦଙ୍କ ପାଖରେ ବି କୃଷ୍ଣ ଆସିଛନ୍ତି। ଯୋଗମାୟା ଏ ମହାମାୟା କହୁଛନ୍ତି, କଥାନି କହୁଛନ୍ତି, ସେ ଉପବୀତ ନେଇନାହାନ୍ତି ମାନେ ସେ କେବେ ବିବାହ ହେବେନି। ସେ କହିଲେ ଠିକ୍ ଅଛି, ସେଟା ହେଉଛି ବିଧି, ଆମେ ସେ ବିବାହ ଚାହୁଁନୁ। ଏଠି କହିଲେ ହେ ଦେବୀ ମୁଖ୍ୟମ ବିବାହ ବିନୟ, ସେଟା ଯେଉଁ ମୁଖ୍ୟ ବିବାହ, ବେଦି ବେଦି ହବ, ଲୋକ ଜାଣିବେ, ସବୁ ହବ, ବ୍ରାହ୍ମଣ ଆସିବ, ମୁଖ୍ୟ ବିବାହ ବିନା, ମୁଖ୍ୟ ବିବାହ ବିନୟ କେବଳ ଗାନ୍ଧର୍ବ ବିବାହ ନେବେ ଅମେ ପତିମ କୁର୍ଭିତମ ଇତି ଅର୍ଥ। ବହୁତ ବଡ଼ ଟୀକା ଚକ୍ର ଲେଖିଛନ୍ତି, ଏ ପ୍ରକାର ସୁନ୍ଦର ସୁନ୍ଦର ସବୁ ଟୀକା ରଚନା କରିଦେଇଛନ୍ତି। ପୁରା ଏଇଟାକୁ ଲୋକ ଖରାପ ଭାବନ୍ତି ନା, କୃଷ୍ଣ ବସ୍ତ୍ର ହରଣ କଲେ, ଗୋପୀମାନଙ୍କର ବୟସ କେତେ ବୟସ ହେଇଥିବ ସେତେବେଳେ, ହଁ ଗୌଡ଼ ଧାରଣ ହେଲାଣି କି, ଗୌଡ଼ ଧାରଣ ହେଇନି ନା, ଗୌଡ଼ ଧାରଣ କେତେ ବୟସରେ ହେଇଥିଲା, ସାତ ବୟସରେ, ଏବେ ବୟସ କେତେ ହେଇଥିବ କୃଷ୍ଣଙ୍କର, ଛଅ ବର୍ଷ। ଆଉ ଗୋପୀମାନେ ସବୁ ଅନୁଡ଼ା ଥିଲେ, ତାହେଲେ ଗୋପୀମାନେ ସମସ୍ତେ ବର୍ଷେ ଦେଢ଼ ବର୍ଷ ସାନ ଥିଲେ, ତାହେଲେ କେତେ ବର୍ଷ ଥିବେ, ଚାରି ବର୍ଷ ପାଞ୍ଚ ବର୍ଷର ଗୋପୀମାନଙ୍କର ବୟସ ସେତିକି। ସେହି ସମୟରେ ସେମାନେ ଚାହୁଁଛନ୍ତି ଆମେ ବିବାହ ହେଇଯିବୁ, କାହିଁକି ଗାନ୍ଧର୍ବ, ଗାନ୍ଧର୍ବ ମତ, ଗାନ୍ଧର୍ବ ମତ କ'ଣ ଜାଣିନୁ କିଛି, ଆଉ କ'ଣଟା ଜାଣିଛୁ, ଗାନ୍ଧର୍ବ ଅର୍ଥରେ ପରସ୍ପର ଫୁଲମାଳ ଦେଇକି ଯେଉଁ ଯାହା କୁହନ୍ତି ପରସ୍ପର, ଆମର ଇଂଲିଶରେ କହୁଛ ତୁମେ ଲଭ୍ ମ୍ୟାରେଜ୍ ଯେଉଁ କହୁଛ, ଲଭ୍ ମ୍ୟାରେଜ୍ ଗୋଟେ କ'ଣ, କେଉଁ ଲଭ୍ ଅଛି ତୁମେ ମ୍ୟାରେଜ୍ କରୁଛ, ଲଭ୍ ମ୍ୟାରେଜ୍ ସେଟା କିଛି ନୁହେଁ, ଯାହା ତାର ଗୋଟେ ଇଂଲିଶ ନାଁ ଦେଇଛନ୍ତି। ଲଭ୍ ମ୍ୟାରେଜ୍ର ପ୍ରକୃତ ଜିନିଷଟା କ'ଣ ଓଡ଼ିଆରେ ହେଲା, ପ୍ରେମ ବିବାହ, ସେଟା କେଉଁଠି ଅଛି ଏ ଜଗତରେ, ପ୍ରେମ କେଉଁଠି, ପ୍ରେମ ପାଇଁ ତୁମେ ବିବାହ ହେଉଛ, ପ୍ରେମ ପାଇଁ ପ୍ରେମ ବିବାହ ଏଇଟା, ଗୋପୀମାନେ ଯେଉଁ ବିବାହ ପାଇଁ ଯାଉଥିଲେ ପ୍ରେମ ପାଇଁ, ତାଙ୍କରି ସେ ତାଙ୍କୁ ତାଙ୍କର ନିତ୍ୟକାନ୍ତା ପ୍ରେମ ବିବାହ, ଏଇଟା କେଉଁଠି ଅଛି ଜଗତର, ଅଛି କିଛି ଜଗତର, କିଛି ସତା ନାହିଁ ଜଗତର, ସୃଷ୍ଟି ତ ରଜଗୁଣ, ରଜଗୁଣର ସୃଷ୍ଟି, ସେଥିପାଇଁ କାମଟା ସବୁଆଡ଼େ ଭରି ହେଇକି ରହିଛି ଆଉ, ସେ ହିଁ ଜୀବନ ଦୁଃଖର କାରଣ। ଆଉ ଏ ଗୋପୀମାନଙ୍କର ପଦାଙ୍ଗ ଅନୁସରଣ କଲେ ମହାପୁରୁଷ ନିଜେ ଭଗବାନ ସେ ଆସିକି ଜଣେଇ ଗଲେ ନା, ଆଉ ସବୁ ଦେଇଦେଇ ଗଲେ ସବୁ ମନ୍ତ୍ର ବୀଜ, ମହାମନ୍ତ୍ର ଦେଇଦେଇ ଗଲେ, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ ରାମ ହରେ ରାମ, ଯିବ ଏଇଟାକୁ କେବଳ ଭଜନ କରିବ, ନାମ କରିବ, ସେବା କରିବ, ନିରପରାଧରେ ବୈଷ୍ଣବ ସେବା, ଗୁରୁ ସେବା, ଭଗବାନଙ୍କର ସେବା କରିକି ତାକୁ ଗୋଟେ ବହୁ ଜନ୍ମର ଥିବା ମହିଳାକୁ ଛାଡ଼ିବ। ମହାପୁରୁଷ କହିଲେ ଚେତ ଦର୍ପଣ ମାର୍ଜନମ, ଚେତ ଦର୍ପଣ ମାର୍ଜନମ, ଚିତ୍ତ ବୃତ୍ତିରେ ଯାହା ଅଛି ତାର କ'ଣ ଅଛି, ପ୍ରଥମେ କ'ଣ ଅଛି, ଆଉ ସେ ତ ସବୁ ସୃଷ୍ଟି ହେଇଛି ଆଉ, କାମନାଟା ଅଛି ଆଉ, ଏଇ ନାମ ନାମ ପ୍ରଭୁ ନାମ, ବହୁତ ନାମ କରିବାକୁ ପଡ଼ିବ, ସେବା କରିବାକୁ ପଡ଼ିବ, ଭଗବାନଙ୍କର ସେବନମୁଖୀ ହେଲେ ସବୁ ସେ ନାମ ପ୍ରଭୁ ସ୍ୱୟଂ ଆସିବେ, ସ୍ୱୟଂ ଏବେ ସ୍ଫୁରତି ଗଲା, ସେବନମୁଖୀ ହେଇଗଲେ ସେ ନାମ ପ୍ରଭୁ କୃପା କଲେ ଜୀବର ଅନ୍ତର ଚିତ୍ତବୃତ୍ତିରୁ ଏଇଟା ସବୁ ଯିବ। ଗୁରୁଙ୍କର କୃପା, ନାମଙ୍କର ପ୍ରଭୁଙ୍କର କୃପା, ନାମ ସେବା, ଗୁରୁ ସେବା ତ ଶ୍ରେଷ୍ଠ ସବୁ ଆଉ। ଆମେ ଗାନ୍ଧର୍ବ ବିବାହରେ ଆମକୁ ଶୀଘ୍ର ବିବାହ କରିଦେ, ଫୁଲମାଳ ଦେବେ, ଦେବତା ନା ବ୍ରାହ୍ମଣ ଆଗରେ ସାକ୍ଷରିକି ବିବାହ ହେଇଛି, ବ୍ରାହ୍ମଣ ଦେବତା ବି ଆବଶ୍ୟକ, ପରସ୍ପର ତ ଇଏ କରନ୍ତି ଆଉ। ଗାନ୍ଧର୍ବ ବିବାହ, ରାଧାକୃଷ୍ଣଙ୍କର ଗାନ୍ଧର୍ବ ବିବାହ ହେଇଥିଲା କେଉଁ ବନରେ, ଯେଉଁଠି ଗଛ ଅଛି ମୋ ଭାଣ୍ଡାରୀ ବନରେ, ଆଉ ବ୍ରହ୍ମା ଗାନ୍ଧର୍ବ ବିବାହ ହେଇଥିଲା, ସେଠି ହେଉ ବାହ୍ୟ ଅନୁଷ୍ଠାନ, ସେଟା ମୁଖ୍ୟ ବିବାହ ନୁହେଁ, ଏ ମୁଖ୍ୟ ବିବାହ ମାନେ ଗାନ୍ଧର୍ବ ବିବାହ ତ ବିବାହ ହେଇଗଲେ, ସେ ଗୋପୀମାନେ କହୁଛନ୍ତି ଦେବୀ ଆମେ ବାପାଙ୍କ ସମୟ ପର୍ଯ୍ୟନ୍ତ ଅପେକ୍ଷା କରିପାରିବୁନୁ, କାଳ ବିଳମ୍ବ ହବ, ଆଉ ଉପଦ୍ରବ ବି କରିବା ପାଇଁ ପଚାରିପାରନ୍ତି, ତୁମେ କାହିଁକି ତାଙ୍କୁ ବିବାହ ହେବା ପାଇଁ ଚାହୁଁଛ, ସେ ବଡ଼ ଘରର ଯାହାର ପୁଅ ଚଞ୍ଚଳ, ଆଉ ମାଖନ ମାଖନ ଚୋରି କରୁଛି ବଦମାସି, କେତେ କଥା ଆପଣ ଉଠେଇବେ, ଆମର ଦରକାର ନା ଆମକୁ ଗନ୍ଧର୍ବ ବିବାହ ଶୀଘ୍ର କରିଦିଏ, ଆମେ ସହିପାରିବୁନୁ କାଳ ବିଳମ୍ବ, ଭଗବାନଙ୍କୁ ପାଇବା ପାଇଁ ସେମାନଙ୍କ ଅନ୍ତରରେ କେତେ ବ୍ୟାକୁଳତା କୃଷ୍ଣଙ୍କର, ଆଉ କୃଷ୍ଣ ଭାବ ଜାଣିଛନ୍ତି, ଆସିବେ କୃଷ୍ଣ ଆସିବେ ଶେଷ ଦିନରେ, ମୋର ତ ପୁରୀ ଗଲାଣି ଅପେକ୍ଷା କରି ରହିଥିବେ, କୃଷ୍ଣ ଆସିବେ, ଆସିକି ବସ୍ତ୍ରକୁ ସବୁ ଉଠେଇବେ, ଆଉ ତୁମେ ସର୍ବଧର୍ମ ମାନେ ସବୁ ଧର୍ମ ଛାଡ଼ିଛ, ଆଉ ମୋତେ ବା ଯିଏ ପାଇବ ତାର ଧର୍ମ କ'ଣ ରଖିବ, ଦେହ ଧର୍ମ ବି ଯିବ, ସବୁ ଧର୍ମ କୁଳ ଧର୍ମ ବି ଯିବ, ସବୁ ଯିବ, ଧର୍ମ ଛଡ଼ା ହେଲେ ତ କୃଷ୍ଣଙ୍କୁ ପାଇବ ଆଉ କ'ଣ, ଲୋକ ଧର୍ମ ସବୁ ଧର୍ମ ଛାଡ଼ିଲେ ଯାଇ କୃଷ୍ଣଙ୍କୁ ପାଇବ, ଧର୍ମ ରଖିଛ କ'ଣ, କିଛି ଧର୍ମ ନାହିଁ, ସବୁ ଧର୍ମ ଗୋଟିଏ ଧର୍ମ କେବଳ ହେଲା ସେ କୃଷ୍ଣଙ୍କୁ ଭଲ ପାଇବା, ଆଉ ସେଟା ସେଟା ଗଲା ଆଉ, କୃଷ୍ଣ ଆସିବେ ପରୀକ୍ଷା, ପରୀକ୍ଷା ନୁହେଁ ତ କୃପା, କୃପା କରିବେ, ମୋତେ ମୋତେ ପତି ରୂପରେ ପାଇବା ପାଇଁ ଚାହୁଁଛ ନା, ମୁଁ ହେଉଛି ପତି, ମୋ ପାଖରେ ଲଜ୍ଜା କ'ଣ, ଲଜ୍ଜା ଧର୍ମ କ'ଣ, ନାରୀର ସବୁଠୁ ବଡ଼ ଧର୍ମ କ'ଣ, ସବୁ ଲଜ୍ଜା, ତାକୁ ତ୍ୟାଗ କରିବାକୁ ପଡ଼ିବ, ଆଉ ଜୀବ ଏମିତି କିନ୍ତୁ ଆର୍ଟିଫିସିଆଲ କିଛି ତ୍ୟାଗ କରିପାରିବ ନାହିଁ, ଭଗବାନ ଦେଖିଲେ ତ୍ୟାଗଟା କେତେ କଷ୍ଟ, ଦେଖ ଦେଖ ତୁମେ କେତେ କଷ୍ଟ, ଯିଏ ମୋତେ ପତି ରୂପରେ ପାଇବା ପାଇଁ ଚାହୁଁଛନ୍ତି ସେ ମୋତେ ଲାଜ କରୁଛନ୍ତି, ଧର୍ମଟା ଛାଡ଼ିବା ସହଜ ଦେଖୁନା, ଅଲଗା ଧର୍ମ ଛାଡ଼ିଦେବ, ଦେହ ଧର୍ମ ଛାଡ଼ିବା ସହଜ? ଭଗବାନ ଦେଖେଇଦେଲେ ସେଠି ଗୋପୀମାନଙ୍କ ପାଖରେ ସବୁଠୁ ଚ୍ୟାଲେଞ୍ଜ ଦେହ ଧର୍ମ, ଦେହ ଧର୍ମ ଛାଡ଼ିପାରିବନି, ମୋ ଦେହ ମୋର ଏଇଟା ଲଜ୍ଜା ମାନ ଧର୍ମ ତାଙ୍କ ମାଧ୍ୟମରେ ଦେଖିଲେ, ତାଙ୍କର ଦେହ ଧର୍ମ ନାହିଁ, ଦେଖିଲେ ଯିବୁ ଶିଖେଇଲେ ଆସିବୁ ସେ ପ୍ରସଙ୍ଗ ଆଗକୁ। ହରେ କୃଷ୍ଣ ଜୟ ଗ୍ରନ୍ଥରାଶ୍ରମ ଭାଗବତ ମୁଁ କି ଜୟ ଶ୍ରୀଲ ଉପାସଲ ଗୁରୁଦେବ କି ଜୟ ନିତାଇ ଗୌରବ।